ॐ नमो भगवते वासुदेवाय।
श्रीमद्भागवतम दशम स्कंध 22 अध्याय रामायण श्रवण करते गोपी मैंने कृष्ण को प्राप्ति आशा कृष्ण को पति रूप से पाइबा आशा प्रातर उठी जमुना तट को आसी परस्पर भितर अत्यंत प्रीतिपूर्ण व्यवहार द्वारा कृष्ण को प्रसन्न करने व्रत करतायनी व्रत व्रत संतुष्ट ही भगवान श्रीकृष्ण वस्त्र को जहाँ को सब कूल रखी से स्नान करते वस्त्र गुड़ी को निजे से अपरिमित वस्त्र जो वस्त्र को आम गणी पारा ना सब कदम शाखा बांधि गोपी मान को आह्वान कर जल भर कि गोपी मान द्विधा प्रकाश कर लज्जा एक बाधक हो शरीर टा गोटे बाधक है शरीर सब बाधक मनुष्य जी किसी बाधा थाए मनुष्य अधिका कि कष्ट शरीर ये शरीर केवल गोटे जिनस सुखकर यदि शरीर मध्यम भगवान किसी सेवा करें ना शरीर केवल गोटे बोझ पशु पक्षी आम इतर देखा शरीर शरीर अपेक्षा हिसाब करा जाए मनुष्य शरीर आहुरी दुखकर कहना से दुख को आखिर कही पारे और केवल काम अच्छी क्रोध अच्छी बस मनुष्य भाई जो अलग रिपोर्ट रहा मद आश्चर्य तार सबकि मनुष्य सबकि जोगाड़ भविष्य चिंता कौन सी बग इमाने को भविष्य चिंता करना कौन पशुपक्षी देखुना जिते पशुपक्षी अच्छा भविष्य में संग्रह कर रखि ना कि कीट अच्छा जो मैंने कि भगवान बुद्धि दौरान जो मैंने संग्रह नक चली पारे जेने पिंपुड़ी बर्तमान सब संग्रह कर भगवान ही चलुन मनुष्य की भगवान चलांते सेमती बड़ शस्य श्यामला पूर्ण भारत वर्ष रही भूखंड रही फल फूल से भरी उठला मुनि मैंने बण रही फलमूल खाई भजन करुले वृक्ष होती एक भगवान बरदान तरह सबकि पाइब वृक्ष को पत्र कर वृक्ष पत्र आम खाई तारी पत्र भोजन करवा तारी फल को भोजन करवा तार मूल आश्रय ना बण सब दौले बन सब किसी लोक चाष कर गोमाता रखुले कितने आनंद रोते भजन करुले आस्तिक थे नास्तिक न थे शरीर जो विचार कर देखा सब गोटे बाधक जी जो स्थित अच्छे शरीर से स्थित बाधक जी भजन बहुत कर शरीर टा भी बाधा कारण से भजन स्वाद पाया रेस्ट नवाक पड़ी शरीर टा सब गोटे बाधा तेरे शरीर में जो लज्जा धर्म गोपी मान आगवान श्रीकृष्ण ग्रहण करने प्रस्तुत नुहति जो सर्त मनोभाव रही कंडीशनल मुड जहाँ कह जाए तो सर्त मनोभाव रोच तुम्हारे किसी सुखवांछा रोच तुम किसी निजर इच्छा रोच तुम्हें पूर्ण शरणागत नुह मानने कृष्ण पूर्ण स्नेह ममता पायापाई तुम्हें आशा करना आम कौन चाहे मुझे पूरा सुखर रही मुझे कृष्ण भक्त हो गली मत किसी दुख स्पर्श न करू मु भगवान भक्त हो मत कहीं कष्ट भोगे पड़ चे मु कहीं असुविधा रही मत भगवान डाकुची मस भल रही बड़े बड़े भक्त मैंने ये विचार कर जाना दरकार कृष्ण कौन चाहते आम आंशिक भाव कृष्ण शरणागत जाए आशा करवा उचित ना मत पूर्ण भगवान कृपा मिले ना ये संभव ना निर्मल जी जहाँ भल पाए जो भल पाइबा वस्तुता जगत रही ना से जीवपाई गोटे बड़ चैलेंज जीवपाई सब बड़ चैलेंज जिन किसी भल पाइबा से भल पाइबा कौन शिखिनी भल पाइबा तो हृदय ना जोटा भल पाए जोटा भल पाइबार जिन देखा जाए गोटे कौन से गोटे कमर परिणति कामना रही कामना टा गोटे शो कर भल पाच मानने तार किसी गुण तार किसी स्वार्थ तुम किसी स्वार्थ रही तार किसी गुण तुमको भल लगुच तुम से गोटे कामना संपूर्ण भल पाइबा तो ना हृदय लस्ट ना भल पाइबा गोटे जीवन केमी आस जड़े कृष्ण को जान ले समस्त भल पाइपर मैं भल पाइबा गुण टा जो लव ना केवल कामना गुड़ा रही लोक कहने से आज्ञा मत बहुत भल पाचे बहुत किए का भल पाइपर भल पाइबा ना जगत रृदय सब कम किसी कामना बासना रही ଆମ ଗୁଣ ସହିତ ତାଙ୍କ ଗୁଣଟା ମିଶିଯାଉଛି, ସେଥିପାଇଁ ଗୋଟେ ଭଲ ପାଇବା ହେଇଗଲା। ଯେତେ ଖରାପ ଲୋକ ଦେଖ ତ କିଏ ନା କିଏ ଭଲ ପାଉଛି, ପାଉନି ମଦୁଆକୁ ମଦୁଆ, ଆଉ ଜଣେ ମଦୁଆକୁ ମଦୁଆ ଭଲ ପାଉଛି, ରାଜନୀତି ରାଜନୀତି ଲୋକ ଭଲ ପାଉଛି, ସମସ୍ତେ କିଏ କାହାକୁ ଭଲ ପାଉଥିବେ। ଭଗବାନ ଏମିତି ଛନ୍ଦି ଦେଇଛନ୍ତି ଜଗତଟାକୁ, ଯଦି କେହି କାହାକୁ ନ ଭଲ ପାଇବେ ସେ ଲୋକଟା କଣ ପାଗଳ ମରିଯିବ ନା। ସମସ୍ତେ କେମିତି ଛନ୍ଦି ଦେଇଛନ୍ତି ତାଙ୍କ ଗୁଣ ସହିତ ତାଙ୍କ ଗୁଣକୁ ମ୍ୟାଚ୍ କରୁଛି, ସେଥିରେ ଭଲ ପାଉଛି ଆଉ କଣ, ଜୀବନ ଜଗତରେ ବଞ୍ଚିଛି। କିନ୍ତୁ କୃଷ୍ଣଙ୍କ ପାଖରୁ ପୂର୍ଣ୍ଣ ଶରଣାଗତି ବା କୃଷ୍ଣଙ୍କ ପାଖରୁ କିଛି ଆମକୁ ପାଇବାକୁ ହେଲେ ଭଗବାନ କୃଷ୍ଣ ପୂର୍ଣ୍ଣ ଶରଣାଗତି, ପୂର୍ଣ୍ଣ ଶରଣରେ ଯିବାକୁ ପଡିବ, ସର୍ତ୍ତ ବିହୀନ ହେଇକି କୃଷ୍ଣ ଏଇଟା ଚାହାନ୍ତି। ସେତେବେଳେ ଯିବ ଆନନ୍ଦ ସାଗର ରହିବ। କିଞ୍ଚିତ ଦୋଷ ରହିଲେ, କିଞ୍ଚିତ ଆମର ସର୍ତ୍ତ ରହିଲେ, କିଞ୍ଚିତ ମନୋଭାବ ଯଦି ଏଭଳି ଦ୍ୱିଧା ମନୋଭାବ ରୁହେ, କପଟ ମନୋଭାବ ରୁହେ, ତାକୁ ହିଁ କୃଷ୍ଣ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। କାହିଁକି ସେ ପରମ ପବିତ୍ର, ପରମ ପବିତ୍ର, ତାଙ୍କ ହୃଦୟ ପରମ ପବିତ୍ର ହବ ନା। ସେ ଚାହାନ୍ତି ଯେମିତି ଗୋଟେ ଛୋଟ ପିଲା, ସେ ଯଦି ସବୁବେଳେ ମା ସାଙ୍ଗରେ ସର୍ତ୍ତ କରିବ, ସବୁବେଳେ କହିବ, ଦେଖୁନା ଗୋଟେ ଛୋଟ ପିଲା ସବୁବେଳେ କହିବ ମା ମୁଁ ଏଇଟା ଖାଇବିନି, ମୁଁ ଏମିତି କରିବିନି, ମୁଁ ସେମିତି କରିବି, ମା କଣ କହିବେ, ସବୁ ତା ପାଇଁ କିଛି କରେ କି ସବୁବେଳେ ବିରକ୍ତି ପ୍ରକାଶ କରେ, ସବୁବେଳେ ଗୋଟେ କଣ୍ଡିସନ ଲଗାଉଛି ନା। ମା ଚାହୁଁଛି ଗୋଟେ ଯତ୍ନ ନେବା ପାଇଁ, ଛୁଆଟା ସବୁବେଳେ ଗୋଟେ କଣ୍ଡିସନ ଲଗାଇବ, ମୁଁ ଭାତ ଖାଇବିନି, ମୁଁ ତରକାରୀ ଖାଇବିନି, ମୁଁ ଏ ପରିବା ଖାଇବିନି, ମା ବିରକ୍ତି ହେଇଯାଏ, କଣ ଗୋଟେ କି ଛୁଆଟା ଗୋଟେ ସବୁବେଳେ ଗୋଟେ କଣ୍ଡିସନ କରୁଛି, ସେ ରୋଷେଇ କରୁଛି, ସବୁକିଛି କରୁଛି, ସବୁକିଛି କେୟାର କରୁଛି, କିନ୍ତୁ ତାର ଭଲ ପାଇବାଟା ରହେନି, କାହିଁକି ସେ ଗୋଟେ ପ୍ରତିକୂଳ ଭାବନାରେ ସବୁବେଳେ ଯାଉଛି। ମା ତା ତରଫରୁ ଚାହୁଁଛି କିଛି ପୁଅର ସେବା କରିବା ପାଇଁ ତା ମମତାରୁ, କିନ୍ତୁ ଛୁଆର ତାର ସବୁବେଳେ ଗୋଟେ କଣ୍ଡିସନ ରହୁଛି, ମା ଯଦିଓ କରୁଛି କିନ୍ତୁ ପ୍ରସନ୍ନ ନୁହେଁ, ଖୁସି ନୁହେଁ। ସେ ଜାଣିଛୁ କଣ ଏଭଳିଆ ପିଲା, ମୋର ପିଲା ହେଇକି ଲାଭ କଣ ହେଲା, ଗୋଟେ ଗୋଟେ ଛୁଆ ମା କୁହେନି ଏଭଳିଆ ଛୁଆଟା ଜନ୍ମ କଲି କଣ ମୋର ଲାଭ ହେଲା, ଗୋଟେ କଥା ମାନୁନି। ସେ ପୁଅ ବୋଲି ସ୍ୱୀକାର କରୁଛି କିନ୍ତୁ ତାକୁ ନିଜର ବୋଲି କରିପାରୁ। ଗାଁ ଗହଳି ଲୋକ କୁହନ୍ତି ମୋ ପୁଅ ହେଲେ କଣ ହବ, ସେ ଭଲ ଲୋକ ନୁହେଁ, ମୁଁ ସବୁ ବୁଢ଼ୀମାନଙ୍କ କଥା ଶୁଣିଛି, ମୁଁ ଜନ୍ମ ଦେଲେ କଣ ହବ, ବୁଢ଼ୀମାନେ ଏମିତି କହିଦିଅନ୍ତି ଷ୍ଟ୍ରିକ୍ଟ। ଆଗରୁ ସବୁ ଆଜିକାଲି ଭଳି ଲୋକ ରିଜର୍ଭ ଭିତରେ ସବୁ ଜିନିଷକୁ ରଖିବେ, ବାହାରେ ଖାଲି କହିଦେବେ ଭଲ। ଆଗକାଳ ଲୋକ କଣ ସେମିତି ନଥିଲେ, ଆଗକାଳ ଭାରି ଖୋଲା ଲୋକ ଥିଲେ, ମୋ ଛୁଆ ଜନ୍ମ କରିଛି ମୋ ଛୁଆକୁ ମୁଁ ଜାଣିନି, ହଁ କପଟ ଅନ୍ତର ହେଲେ ସେ ଭଲ ପିଲା ନୁହେଁ, ମୁଁ ଜନ୍ମ ଦେଲେ କଣ ହବ, ମା ମାନେ ଏମିତି ଷ୍ଟ୍ରିକ୍ଟ କୁହନ୍ତି, ମୁଁ ବହୁତ ଶୁଣିଛି। ଆରେ ତାକୁ ଖାଇବାକୁ ଦଉଥିବେ, ରୋଷେଇ କରିକି ଦଉଥିବେ, ପୁଅ ବୋଲି କହୁଥିବେ, ବାହା ହେଇକି ନାତି ଖେଳଉଥିବେ, ସବୁ କରୁଥିବେ, କିନ୍ତୁ କଣ କହୁଥିବେ ଭିତରେ, ମୋ ପୁଅ ହେଲା କଣ, ତା ଗୁଣ ମତେ ଭଲ ଲାଗୁନି, ସିଏ ଭଲ ପିଲା, ଅଲଗା ଗୋଟେ ପୁଅ ନା, ସିଏ ଗୋଟେ ଯାହା ଗୋଟେ ମଣିଷ ନା। ଆଉ ଦେଖ ଏଠି ଯଦି ସେ କେୟାର କରୁଛି, ତାର ସବୁ ଯତ୍ନ ନଉଛି, କିନ୍ତୁ ତାର ମନୋଭାବଟା ଭଲ ନୁହେଁ। ଭଗବାନଙ୍କର ଅବସ୍ଥା ରହୁଛି, ସେ ଭଗବାନ ଜୀବ ଭିତରେ ଯୋଉ ସମ୍ପର୍କ ବର୍ତ୍ତମାନ ହେଇଯାଇଛି, ଏଇଟା ସେ ଭକ୍ତ ବୁଝିପାରୁନି, ମୁଁ ତ ସବୁ କରୁଛି, ଠାକୁରଙ୍କୁ ଡାକୁଛି, ମୋତେ ଗୋଟେ କାହିଁକି ଏମିତି ଗୋଟେ କିଛି ଅନୁଭବ ଆସୁନି, ଗୋଟେ କିଛି ରେଜଲ୍ଟ ମିଳିନି, ଗୋଟେ ସୁଖ ଶାନ୍ତି ମୁଁ ପାଇପାରୁନି, କାହିଁକି ଏମିତିଟା ହଉଛି, ସେ ବୁଝିପାରୁନି। ଯଦି ଭଗବାନ ଆମର ଦାୟିତ୍ୱ ନଉଛନ୍ତି, ମୁଁ ବି ଭଗବାନ ପାଇଁ କିଛି କରୁଛି, କିନ୍ତୁ ଭଗବାନ ମୋ ମନୋଭାବରେ ସନ୍ତୁଷ୍ଟ ନୁହନ୍ତି, କାହିଁକି ମୋର ସବୁବେଳେ ଗୋଟେ କଣ୍ଡିସନ ରହୁଛି, ମୁଁ ତାଙ୍କୁ ସବୁବେଳେ ଯାହା ଭଗବାନଙ୍କର ଇଚ୍ଛା ଯାହା ସବୁ ଜିନିଷ, ମୁଁ ସବୁବେଳେ ବିପରୀତ କାମଟା ଗୋଟେ କରୁଛି, ମୋ ଇଚ୍ଛାରେ ମୁଁ ଚାଲୁଛି, ଯଦି ମୁଁ ଭକ୍ତ ହେଇଛି, ଭଗବାନଙ୍କର ମନୋଭାବ ଭଲ ନାହିଁ। ଜୀବ ଚାହୁଁଛି ମୁଁ ପ୍ରସନ୍ନ ହେବି, ତୁମେ କେମିତି ପ୍ରସନ୍ନ ହବ, ଆମେ ତ ଆତ୍ମା ନା, ଆତ୍ମା ପ୍ରସନ୍ନ ହେଲେ ତୁମେ ପ୍ରସନ୍ନ ହବ। ଆଚ୍ଛା ଆତ୍ମା କେମିତି ପ୍ରସନ୍ନ ହବ, ଆମେ ଆମେ ଏଟା କେମିତି କନେକ୍ଟେଡ୍ ହେଇକି ରହି, ଦେଖ ଆମେ ଚାହୁଁଛେ ସ୍ୱର ସୁଖ, ମୋ ସ୍ୱରଟା ସୁଖର ରହିବ, ସ୍ୱର ସୁଖ ରହିବ, ସେ ସ୍ୱର କଣ ସୁଖ ରହିବ, ସ୍ୱରର ମାଲିକ ଯିଏ ଆତ୍ମା, ଆତ୍ମା ସୁଖୀ ହେଇଗଲେ ସ୍ୱର ସୁଖୀ ହେଇଯିବ, ତାହେଲେ ଆତ୍ମା ଆତ୍ମା କେମିତି ସୁଖ ପାଇବ, ଆତ୍ମାର ଆଉ ଜଣେ ମାଲିକ ଅଛନ୍ତି କିଏ, ପରମାତ୍ମା, ପରମାତ୍ମା ସୁଖୀ ହେଇଗଲେ ଆତ୍ମା ମଧ୍ୟ ସୁଖୀ ହେଇଯିବ। ସିଏ ଯଦି ଡିସପ୍ଲିଜ ଅଛନ୍ତି, ସିଏ ଯଦି ପ୍ରସନ୍ନ ନାହାନ୍ତି, ତୁମର ଯେତେ ପ୍ରକାର ଚେଷ୍ଟା ଆଉ ସୁଖକର ହବ ନା, ଆତ୍ମା ପ୍ରସନ୍ନ ହବ ନା ସ୍ୱର ପ୍ରସନ୍ନ ହବ, ଏଇଟା କମନ କଥା, ଏଇଟା ଗୋଟେ ସାଧାରଣ ଜିନିଷ। ଯେତେବେଳେ ଆମର ମନ ଭିତରେ କିଛି ସର୍ତ୍ତ ରହୁଛି, କିଛି ଇଚ୍ଛା ରହୁଛି, ମୋର ଏଇଟା ହେଲେ ମୋର ଲାଭ ହବ, ଲାଭ କ୍ଷତିର ବିଚାର ଭକ୍ତି ରାସ୍ତାରେ ସବୁଠୁ କ୍ଷତିକାର। ଜଗତରେ ସବୁବେଳେ ଲାଭ କ୍ଷତିର ବିଚାର କରିବ, ଭକ୍ତିରେ କେବେ ଲାଭ କ୍ଷତିର ବିଚାର କରିବନି, କାହିଁକି ଆମେ ଯଦି ଲାଭ କ୍ଷତିର ବିଚାର ସବୁବେଳେ ଗୋଟେ କରିବା, ଆମର ବିଶ୍ୱାସଟା କମି କମିକା ଚାଲିବ, ଆମେ ଲାଭ କ୍ଷତିରେ ବିଶ୍ୱାସ କରୁଛୁ ମୋର ଏମିତି ହେଲା, ମୋର ଏଇଟା ଏମିତି ହେଲାନି, ମୋର ନାଇଁ, ଏଇଟା ଏଭଳି ଏକ ରାସ୍ତା ଯେଉଁଥିରେ ସବୁଥିରେ ଲାଭ ହିଁ ଲାଭ ଅଛି, କ୍ଷତି ବୋଲି ତୁମେ ଯେତେବେଳେ ଭାବୁଛ ସେଇଟା ତୁମର ବିଶ୍ୱାସର ଅଭାବ। ଯାହାର ଯେତେ ବିଶ୍ୱାସର ଅଭାବ ଅଛି ସେ ସବୁବେଳେ ଭାବେ ମୋର ଏଥିରେ ମୁଁ ଭକ୍ତି କରି ମୋର ଲସ୍ ହେଇଗଲା। ଏଇଟା ଲସ୍ ବିଜନେସ ନୁହେଁ, ଏଇଟା ହେଉଛି କେବଳ ପ୍ରଫିଟ୍ ବିଜନେସ। ଏଥିରେ କୌଣସି କେବଳ ମଙ୍ଗଳକାର ହେଇନି। କୌଣସି ଗୋଟେ ଇତିହାସରେ ତୁମେ ଦେଖା ମତେ ଭଗବାନ ଭଗବାନଙ୍କ ଦ୍ଵାରା ଭଗବାନ ତାଙ୍କୁ ମାରିଛନ୍ତି ବା ଭଗବାନ ତାକୁ ଉଦ୍ଧାର କରିଛନ୍ତି କାହାର ଲସ୍ ହେଇଛି? ଗୋଟେ କହିଲେ ଗୋଟେ ଉଦାହରଣ ଖୋଜିକି ମତେ ଦିଅ ଯେ ଭଗବାନ ସେ ଭଗବାନଙ୍କୁ ଭକ୍ତି କରିକି ତାର ଏଇଟା ଲସ୍ ହେଇଗଲା। କୁହ କାହାର ଲସ୍ ଅଛି କିଛି? ତା କିଏ କହିଛି? କାହାର ଷ୍ଟେଟମେଣ୍ଟ ଗୋଟେ ମତେ ଦିଅ। ସୁଦାମା କହିଛି କି ମୋର ଲସ୍ ହେଇଗଲା ବୋଲି? ନା ପ୍ରହଲ୍ଲାଦ କହିଛି, ନା ଧ୍ରୁବ ମହାରାଜ କହିଛି, ନା ବଳି କହିଛି, ନା କିଏ କହିଛନ୍ତି? ଜଣେ ଜଣଙ୍କ ଭକ୍ତଙ୍କ ନା ଦ୍ରୌପଦୀ କହିଛନ୍ତି? କିଏ କହିଛନ୍ତି କମ ଆମର କ୍ଷତି ହେଇଗଲା ବୋଲି? ତାର ମଣିଷ କହୁଛି ସେ ଭକ୍ତି ନ କରି ଟିକେ ବହୁତ କରିଦେଇଗଲା ମୋର ଲସ୍ ହେଇଗଲା। କାହିଁକି ତାର ତ ସବୁବେଳେ ଲସ୍ ପ୍ରଫିଟ୍ ମୁଣ୍ଡ ନା, ତା ସବୁବେଳେ ଲସ୍ ପ୍ରଫିଟ୍ ବୁଦ୍ଧି, ମୋର ଲସ୍ ହେଇଗଲା, ମୋର ଏମିତି ହେଇଗଲା, ମୋର ସମୟ ଚାଲିଗଲା। ଆମେ ଯେଉଁଟାକୁ ଭକ୍ତି ଯୁଗର ଲସ୍ ବୋଲି ଭାବୁଛେ, କ୍ଷତି ବୋଲି ଭାବୁଛେ, ସେଇଟା ହଉଛି ଗୋଟେ କ୍ଷତି। କଣ କ୍ଷତି? ଆମର ବିଶ୍ୱାସଟା ଭକ୍ତି ଉପରେ ରହୁନି, ସେଇଟା ଆମ କ୍ଷତି ପହଞ୍ଚୁଛି। ଆମର କିଛି ସର୍ତ୍ତ ମନୋଭାବ ରହୁଛି, ଭଗବାନ ଏଇଟା ଚାହାନ୍ତିନି। ଭଗବାନ ଯେମିତି ମାଟା କଣ ଚାହେଁ, ମୁଁ ଯାହା ରୋଷେଇ କରିଦେଲି, ମୁଁ ଯେମିତି ଚାହୁଁଛି, ଯେଉଁ ସ୍କୁଲରେ ପାଠ ପଢେଇବି, ଯେମିତି ତା ପାଇଁ ବ୍ୟବସ୍ଥା କରିବି, ସେ ଛୁଆଟା ମାନୁ, ସେ ନ ମାନିଲା, ମା ଯଦି ସବୁ କିଛି କରିଦେବ ଖୁସି ନଥିବ। କରୁ ଯାହା କହୁଛି, କରୁ ପଇସା ନେଇଯାଏ, ତାର ଯାହା କହୁଛି କରୁ, ସେ ଯାହା ପାଠ ପଢୁ ନ ପଢୁ, ଯାହା ମୋର କର୍ତ୍ତବ୍ୟଟା ମୁଁ ଭଗବାନ ସେଇଗୁଡ଼ି କରୁଛନ୍ତି। ଆମର ଭକ୍ତ ଯେ କିଛି ଲସ୍ରେ ଅଛି, ତଥାପି ସେ ଦୃଷ୍ଟିରୁ ଦେଖିଲେ କିଛି ଲସ୍ରେ ନାହିଁ। କୌଣସି ଭକ୍ତ କହିଲେ ଦେଖିବା ଯେ ତିଳକ ମାଳି ମାଳି ତା ଘରେ ଖାଇବାକୁ ନାହିଁ, ତାର ଅସୁବିଧା ରହିଛି, କିଛି ନାହିଁ। ଭଗବାନ କହିଲେ ମୋର କର୍ତ୍ତବ୍ୟ ଦୃଷ୍ଟିରୁ ସେ ଦେଲେ ହରେ କୃଷ୍ଣ କରୁଛି, ମତେ ପୂଜା କରୁଛି, ଭୋଗ ଲଗେଇ ଖାଉଛି, ମୋ କର୍ତ୍ତବ୍ୟ ଦୃଷ୍ଟିରୁ ମୁଁ କରିଦେବି, ତା କଥା ଯାହା ଖାଇବା ପିଇବା ଯାହା ଦରକାର ମୁଁ ଦେଇଦେବି। କିନ୍ତୁ ମନୋଭାବଟା ଯେତେବେଳେ ମାର ଭଲ ରହୁନି, ସେ କାହିଁକି ଏକ୍ସଟ୍ରା ହ୍ୟାଣ୍ଡ ଓଭର କରିବ? ଯେମିତି ମାଟା ମାର ଯଦି ମନୋଭାବଟା ଭଲ ରହିଲା ଛୁଆ ଉପରେ, ସବୁବେଳେ କଣ କରିବ? ସେ ଗୋଟେ ଜାଗାରେ ତିନିଟା ଆଇଟମ ରୋଷେଇ କରିବ, ଦେଖିଲା ମୁଁ ଯାହା କରୁଛି ସବୁବେଳେ ଛୁଆଟା ଅସନ୍ତୁଷ୍ଟ ହେଉଛି, ଯାହା କରିକି ଥୋଇଦେବି, ସେ ତ ଯାହା କଲେ ଭଲ ପାଉନି, ଆଉ କଣ ଦରକାର ମୋର ତ ଅଛି। ମା ଜାଣିଦେଉଛି ନା ମନୋଭାବରୁ, ଭଗବାନ ହିଁ ଜାଣିଦେଉଛି। ଭଗବାନ ଆଉ ଏକ୍ସଟ୍ରା ହ୍ୟାଣ୍ଡ ଓଭର କିଛି କରୁନାହାନ୍ତି, ଏ ଜୀବଟା ଏତେ ଦୁଃଖ ପାଉଛି, ଆଉ ଗୋଟେ ଉଦ୍ଧାର କରିବେନି, କାହିଁକି ସେ ଜାଣିଛନ୍ତି ଏ ଜୀବଟା ବହୁତ ବିଚାରଧାରା ତାର ଅଲଗା, ସର୍ତ୍ତ ଅଲଗା। ଏଇଟା ଭଗବାନ ଚାହାନ୍ତିନି, କୃଷ୍ଣଟା ଚାହାନ୍ତେ, ଯେ କୃଷ୍ଣଟା ଚାହିଁଥାନ୍ତେ ତାହେଲେ ଗୀତାର କନକ୍ଲୁଜନରେ କହିନଥାନ୍ତି ସର୍ବଧର୍ମାନ ପରିତ୍ୟଜ ମାମ ଏକମ୍ ଶରଣମ୍ ବ୍ରଜମ୍, ଏକମ୍ ଶବ୍ଦ ଲଗେଇଲେ ମୋର ଏକାକୀ ଶରଣରେ ଯା। ଶରଣଟା କିଭଳି ଯିବା ଦରକାର? କେମିତି ଶରଣ ଯିବ? ନା ସର୍ବଧର୍ମାନ ପରିତ୍ୟଜ୍ୟ, ପରିତ୍ୟଜ୍ୟ ନ ତୁ ତେଜ୍ୟ, ପରିତ୍ୟଜ୍ୟ ସର୍ବତ ଭାବେ ତେଜ୍ୟ, ବିଶେଷ ଭାବରେ ତୁମେ ସବୁ ତ୍ୟାଗ କରିକି ଆସିବ। ତାମାନେ କଣ? ମୁଁ ତ୍ୟାଗ କରିଛି ବୋଲି ଭାବନା ରଖିବନି, ଧର୍ମରେ ଏଟା ଗୋଟେ ଓଲଟା ହେଇଗଲା, ସେଟା ତ୍ୟାଗ ବୋଲି ଧରାଯିବନି। ଧର୍ମରେ କଣ ତ୍ୟାଗ? ଲୋକ କୁହନ୍ତି ମୁଁ ଘର ଛାଡ଼ିଦେଇକି ପଳେଇ ଆସିଛି, ମୋ ସ୍ତ୍ରୀକି ଛାଡ଼ିଦେଲି ବା ଘର ଛାଡ଼ିଦେଲି, ଟଙ୍କା ଛାଡ଼ିଦେଲି, ଚାକିରି ଛାଡ଼ିଦେଲି, ଏଇଟା ବି ସର୍ବଧର୍ମାନ ଗଲାନି, ଏଇଟା ଗୋଟେ ଗୋଟେ ଜିନିଷ ହାନି ହେଇଗଲା। କଣ? ସର୍ବଧର୍ମାନ ପରିତ୍ୟଜ୍ୟ ବିଶେଷ ତ୍ୟାଜ୍ୟ, ମୁଁ ତ୍ୟାଗ କରିଛି ଏଇ ଭାବନା କେବେ ବି କରିବନି, ଏଇ ଭାବନା ବି ତାଙ୍କର ମନରେ ରହିବନି, ସେଟା ରହିଗଲା। ଗୋଟେ ଦମ୍ବ ଚାଲିଗଲା ନା, ମୁଁ ଧର୍ମ ତ୍ୟାଗ କରିଛି, ମୁଁ ଧର୍ମ ତ୍ୟାଗ କରିଛି, ମୁଁ କୃଷ୍ଣ ପାଇଁ ସବୁ କିଛି ତ୍ୟାଗ କରିଦେଇଛି, ଏ ତମ୍ବ ଚାଲିଗଲା, ଏ ବି ଶରଣ ହେଲାନି। ମାମ ଏକମ୍ ଶରଣ, ମାମ ଶବ୍ଦ କହିଲେ ମୋର ଶରଣ ଯା, ମାମ ଲଗାଇଲେ ଯେମିତି ଆମେ କହିଲେ ମୁଁ ମୋର ମାମ ଏକମ୍ ନ ତୁ ଦ୍ୱିତୀୟମ୍, ଆଉ କାହାର ତୁମେ ଶରଣ ଯିବନି, ବ୍ରହ୍ମା ଶିବ କାହାର ତୁମେ ଶରଣ ଯିବନି, ମୋର ଶରଣ ଯିବ। ମୋର କେମିତି ଶରଣ ଯିବ? କୃଷ୍ଣ ହୃଦୟଟା ଖୋଲିଲେ ଅର୍ଜୁନଙ୍କ ପାଖରେ, ମୁଁ କହିନଥାନ୍ତି କହିଦେଲି, ଯେମିତି ଗାଁ ଲୋକ କହୁଥିଲି ଭାଇ କୋଉ କୋଉ କହିଦେଲି ତ ଆଉ କଣ କହିବି, ଆଉ ପାଟରୁ ଖସିଗଲା। କଣ ଦିନ ପାଟରୁ ଖସିଗଲା? ଗୋଟେ ଓଡ଼ିଆରେ ନାହିଁ ଗୋଟେ ଷ୍ଟର୍ମ, କଣ ମୋ ପାଟରୁ ତ ଖସିଗଲା ଆଉ, ଭଗବାନଙ୍କର ପାଟରୁ ଖସିଗଲା ନା ଆଉ, ଏଇ ଶ୍ଳୋକଟା ନ ସେ କାହିଁ କହିଥାନ୍ତି କି ଏଟା ପାଟରୁ ଖସିଗଲା ଆଉ? ଏଟା ଗୋଟେ ବଡ଼ କନଫିଡେନ୍ସ ଜିନିଷ ନା, ସବୁ ଧର୍ମଟାକୁ ତୁମେ ଛାଡ଼ିଦିଅ, କାହିଁକି ପାଟରୁ ଖସିଗଲା କଥାଟା କଣ ବୁଝିପାରୁଛ ନା ନାହିଁ? ସବୁ ଧର୍ମଟାକୁ ପାଳନ କରିବା ପାଇଁ ସେ ଶିଖେଇଲେ ବେଦରେ, ବେଦରେ ଏଇଟା କର ଏଇଟା କର ଏତେ ନିୟମ, ଗୀତାରେ ବି ଦେଖୁନାହାନ୍ତି ଅଧ୍ୟାୟରେ କର୍ମ ଯୁଗରେ କଣ କରିବା, ତୁମେ କର୍ମ କର ନିଜ ଧର୍ମ ପାଳନ କର। ପାଟରୁ ଖସିଗଲା ତା ଭିତର କଥାଟା, ହୃଦୟରେ ଯୋଉ କଥାଟା ସେଟା ପାଟରୁ ଖସିଗଲା, ସେ କହିଦେଲେ ସବୁ ଛାଡ଼ିଦେ, ସବୁ ଛାଡ଼ି ମୋର ଶରଣ ଯା, ପାଟରୁ ଖସିଗଲା କହିଦେଲେ ଆଉ। ତାହେଲେ କୃଷ୍ଣ କଣ କହୁଛନ୍ତି ଏ ଶ୍ଳୋକରେ? ଗୋଟେ ବହୁତ ବଡ ରହସ୍ୟ ରହିଛି, କଣ ରହସ୍ୟ ରହିଛି? ଯିଏ କୃଷ୍ଣଙ୍କର ଭକ୍ତ ହବ ଶରଣ ଯିବ, ସେ କେମିତି ଶରଣ ଯିବା ଦରକାର? ସର୍ବୋତ୍ତ ଭାବରେ ସବୁକୁ ଛାଡି ଦେଇକି କୃଷ୍ଣଙ୍କର, ଏକମାତ୍ର କୃଷ୍ଣ ମୋର ରକ୍ଷାକର୍ତ୍ତା, କୃଷ୍ଣ ମୋର ପାଳନ କର୍ତ୍ତା, କୃଷ୍ଣ ବିନା ରକ୍ଷାକର୍ତ୍ତା ଆର୍ କେଉଁ ନା। କୃଷ୍ଣ ଯେ ରକ୍ଷକ ମୋର ପାଲକ ଆମର, କୃଷ୍ଣ ବିନା ମୋତେ ଆଉ କିଏ ରକ୍ଷା କରିପାରିବେ? ଏ ଯୋଉ ବନ୍ଧୁବାନ୍ଧବ କଥା ଶୁଣୁଛ, ଲୋକ ଜଗନ୍ନାଥ କଥା କହିବେ, ଦାସିଆ ଭରି କଥା କହୁନାହାନ୍ତି, ଜଗନ୍ନାଥ ଜଗନ୍ନାଥ ସାଲବେଗ, ଆଚ୍ଛା ସାଲବେଗ କୋଉ ଦେବାଦେବୀ ପୂଜା କରିଥିଲେ ମୋତେ କୁହ, କେତେ ଜଣଙ୍କୁ ମୁଣ୍ଡିଆ ମାରିଥିଲେ, କାହା ବିଷୟରେ ଭଜନ ଲେଖିଥିଲେ? ଏମାନେ ସବୁ ଖିଚୁଡ଼ି ଭକ୍ତି କରୁଛନ୍ତି ନା, ଆଉ ବୁଝିପାରୁଛ ନା ନାହିଁ, ଭକ୍ତି କରୁଛନ୍ତି ସବୁ ଖିଚୁଡ଼ି, ଖିଚୁଡ଼ି ଯେଉଁ ଡାଲି ପଡୁଛି, ଚାଉଳ ପଡୁଛି, ପରିବା ପଡୁଛି, ତେଲ ପଡୁଛି, ଛୁକ ମରା ହେଇଗଲା, ତାପରେ କାହା ସ୍ୱାଦ ସେଟା ଖିଚୁଡ଼ିରେ? କେଉଁ କେଉଁ ସ୍ୱାଦ, ଡାଲି ଚାଉଳ ଡାଲିର ସ୍ୱାଦ ନା ଚାଉଳର ସ୍ୱାଦ ନା ପରିବା ସ୍ୱାଦ ନା କଣ, ସେଟା ସବୁ ମିଶିଗଲା ଆଉ କଣ। ବର୍ତ୍ତମାନ ଲୋକର ଭକ୍ତିରେ ହଉଛି ସେୟା, ସେ କୃଷ୍ଣ ଜନ୍ମଦିନ ଚାଲିଲା ଦେଖିବ ସେଦିନ ସେ ପୁରା କୃଷ୍ଣ ଭକ୍ତ, ଯେଉଁ ରାମ ଜନ୍ମ ଚାଲିଲା ରାମ ଭକ୍ତ, ଯେଉଁ ରଥଯାତ୍ରା ସେ ଜଗନ୍ନାଥଙ୍କ ଭକ୍ତ, ଯେଉଁ ତାରିଣୀଙ୍କର ମେଳା ତାରିଣୀ ଭକ୍ତ, ତାଙ୍କର ଭକ୍ତି ମାନେ ଏଇଭଳିଆ ତାଙ୍କର ଭକ୍ତ। ସର୍ବଧର୍ମ ଷ୍ଟେଜ୍ ବି ଆସିପାରୁ ନା, ଆପଣ ଦେଖୁନାହାନ୍ତି ସାଲବେଗର କଥା, ସାଲବେଗର ବାପା କିଏ, ଲାଲବେଗ, ଲାଲବେଗ କମ ବୁଝେଇଛି ତାକୁ, ଲାଲବେଗ ତାକୁ ବୁଝେଇଛି, ତୁ ତ ମୁସଲମାନ ଘର ପିଲା ନା, ତୁ କାହିଁ ଜଗନ୍ନାଥଙ୍କୁ ଡାକୁଛୁ? ସାଲବେଗର ଯୋଉ ମା ଥିଲେ କଣ ତା ନା ଭୁଲି, ଲଳିତା ବିଧବା ଥିଲେ ନା, ଏ ଦାଣ୍ଡ ମୁକୁନ୍ଦପୁର ଯୋଉ ଅଛି, ଦାଣ୍ଡ ମୁକୁନ୍ଦପୁର ଗଲେ ଦେଖିବେ, ଦାଣ୍ଡ ମୁକୁନ୍ଦପୁର ସେ ଅଛନ୍ତି ବିଗ୍ରହ ଠାକୁର ଅଛନ୍ତି, କଣ ତାଙ୍କ ନା ଜୟଗୋପାଳ, ସେ ବିଗ୍ରହ ସାଞ୍ଚୁରୁ ଆସିଥିଲେ ସେ ଠାକୁର, ସେପଟ ଚନ୍ଦନୀ ପୋଖରୀ ଅଛି ଠାକୁର, ଠାକୁର ମନ୍ଦିରକୁ ଲାଗି ସେଠି ସ୍ନାନ କରୁଥିଲା କିଏ, ଲଳିତା, ବିଧବା ଥିଲେ ବହୁତ ସୁନ୍ଦର ବିଧବା, ତ ଆଉ ବ୍ରାହ୍ମଣ ଘର ଝିଅ ସୁନ୍ଦରୀ, ଏଗୁଡା ତ ଲୋଲୁପ ଗୁଡାକ ସବୁ ଯବନ ଗୁଡା ଲୋଲୁପ ଗୁଡାକ, ଆଉ ବିଧବାକୁ ନେଇଗଲେ ଉଠିକି ତମ ଆୟଦଳ ସେମାନେ ଶାସନ କରୁଥିଲେ, ନେଇ ପଳେଇଲେ ଲାଲବେଗ ପୁଣି ଆଣି କଟକ ରଖିଲେ, ରଖିଲେ ପରେ ଆଉ କଣ ହବ, ଆଉ ହିନ୍ଦୁ ତ ହିନ୍ଦୁ ଆଗରୁ ତ ହିନ୍ଦୁ ଧର୍ମ ଭାରି ଷ୍ଟ୍ରିକ୍ଟ ଥିଲା, ମୁସଲମାନ ଛୁଇଁ ନେଲା ତାକୁ ଜବରଦସ୍ତି ଉଠେଇ ନେଇଗଲା ମାନେ ଆଉ ଆଗକୁ ପୁରିବେନି ଜାତିରେ, ତେଣୁ ସେ କହିଲା କଣ କରିବୁ, ଜାତି ମୋର ଗଲା, ଇଏ ପାଖରେ ନ ରହିଲେ ବି ସମାଜକୁ ଫେରିଲେ ମୁଚିବା କଷ୍ଟ ହବ, ଯା ମୋର ବହୁ ପ୍ରଭୁଙ୍କର ଜଗନ୍ନାଥଙ୍କର, ସେ ଜଗନ୍ନାଥଙ୍କ ଭକ୍ତ ଥିଲେ, ଆସି ତାରି ପାଖରେ ରହିଲେ ବାଧ୍ୟ ହେଇ କଣ କରିବ, ତାଙ୍କ ପାଖରୁ ଜନ୍ମ ହେଲେ କିଏ ବିଧବା ଅବସ୍ଥାରେ। ଆପଣ ଚିନ୍ତା କରନ୍ତୁ, କୌଣସି ବିଧବା କେବେ ସନ୍ତାନ ଗର୍ଭଧାରଣ କରିବା ପାଇଁ ଚେଷ୍ଟା କରିବ? ସେଠି ସତବା ତାଙ୍କର ତ କୋଉ ସୁନ୍ଦର ଲାଗିବ, ମୁସଲମାନ ଧର୍ମରେ ଏଗୁଡ଼ା ସବୁ କିଛି ନାହିଁ ନା, କିନ୍ତୁ ସେ ସବୁ ଧର୍ମଟା ଛାଡ଼ିକି ଜଗନ୍ନାଥଙ୍କର ଶରଣ ଯାଇଥିଲେ। ସେ କଣ ବୁଝୁଥିଲେ, ଯଦି ଜଗନ୍ନାଥଙ୍କର ମୋତେ ଏଇଭଳି ଇଚ୍ଛା କିଛି ନାହିଁ, ତେଣୁ ମୋତେ କାହିଁକି ସବୁ ମୋର କଣ ଇଚ୍ଛା ଥିଲା କି କୋଉ ପୁରୁଷ ସାଙ୍ଗରେ ରହିବା ପାଇଁ? ଯିଏ ଭଗବାନଙ୍କର ଭକ୍ତ, ଯିଏ ସବୁଥିରେ ଭଗବାନଙ୍କର ପୂର୍ଣ୍ଣ ଭାବରେ ଭଗବାନଙ୍କର ଶରଣ ଯାଇଛି, ସେ ସମସ୍ତ ପ୍ରକାର କଥାଟାକୁ ବିଚାର କରିବ, ଇଏ କଣ କୃଷ୍ଣଙ୍କ ଇଚ୍ଛାରେ ହଉଛି? ଯେତେବେଳେ ଆମର ନିଜର ଇଚ୍ଛା ଅଛି, ସେତେବେଳେ ଆମେ କୃଷ୍ଣ ଇଚ୍ଛା ବୋଲି କହିପାରିବା ନାହିଁ। ଯେତେବେଳେ ଆମର ଇଚ୍ଛା ନାହିଁ, କିଛି ଆମ ପାଇଁ ଘଟୁଛି, ସେଟା କାହାର ଇଚ୍ଛା, କୃଷ୍ଣଙ୍କର ଇଚ୍ଛା। ମୋର ଇଚ୍ଛା ନାହିଁ କିନ୍ତୁ ସେଟା ଘଟିଲା, ତାର କାହାର ଇଚ୍ଛା, ଏଟା ଭଗବାନଙ୍କର ଇଚ୍ଛା। ଭକ୍ତମାନେ କାହିଁକି ସମସ୍ତେ ତାଙ୍କ ନିଜ ଇଚ୍ଛା ଶକ୍ତିରେ କାର୍ଯ୍ୟ କରୁନଥିଲେ, ଏଟାକୁ ସର୍ବଧର୍ମମାନଙ୍କ ପାଇଁ ସବୁ ଧର୍ମଟାକୁ ଛାଡ଼ି ଦେଇଛନ୍ତି, ଜଗନ୍ନାଥ ଇଚ୍ଛା ବୋଲି ଭାବିଛନ୍ତି। ଯାହାର ପର ଗୋଟେ ଜଣେ ବିଧବା, ତାର ଇଚ୍ଛା ଅଛି ବିବାହ ପାଇଁ ଆଉ ଥରେ, ବା ପରପୁରୁଷ ସାଙ୍ଗରେ ସମ୍ପର୍କ ରଖିବା ପାଇଁ, ତାକୁ ଏଇ ଘଟଣାଟା ଘଟିଥିଲେ ସେ ଏତେ ଡିଷ୍ଟର୍ବ ହେଇନଥାନ୍ତା, ତାର ଇଚ୍ଛା ଥିଲା। ଇଏ ତ ସର୍ବଧର୍ମ ସବୁ ଜାଣିଛନ୍ତି ନା ସବୁ, ତେଣୁ ତାଙ୍କ ତ ସନ୍ତାନ ଯୋଉ ହେଲା, ସାଲବେଗକୁ ସବୁବେଳେ ଶିଖେଇଲେ, ବାପା ଆମର ଇଷ୍ଟ ହଉଛନ୍ତି କୁଳଦେବତା ହଉଛନ୍ତି ଜଗନ୍ନାଥ, କେବଳ ତାଙ୍କୁ ଭୁଲିବନି, ଯେତେବେଳେ ବିପଦ ପଡ଼େ ତାଙ୍କୁ ହିଁ ଡାକିବ, ତାଙ୍କୁ ଡାକିବ। ତାପରେ ଚାଲିଗଲେ ଆଉ, ମା ଚାଲିଗଲେ, ମା ଚାଲିଗଲା ପରେ ଆଙ୍କୁ ବ୍ୟାଧି ହେଇଗଲା, ବାଳକ ବେଳୁ ଆଙ୍କୁ ବ୍ୟାଧି ହେଇଗଲା, କାହାକୁ ସାଲବେଗ, ଛୋଟ ପିଲା ରୋଗ ହେଇଗଲା, କାହିଁକି ରୋଗ ହେଇଗଲା ନା, ଭଗବାନ ଜାଣିଛନ୍ତି ଆଙ୍କୁ ଯଦି ମୁଁ ଏଠୁ ମୁକ୍ତ ନ କରିବି, କାହାକୁ ଏ ମୁସଲମାନଙ୍କର କବଳରୁ ଆଙ୍କୁ ଯଦି ମୁକ୍ତ ନ କରିବି, ତାହେଲେ ଇଏ ଶୁଦ୍ଧ ଭକ୍ତି କରିପାରିବେ ନା। ତାର ସବୁଠୁ ବଡ ଗୁଣ ଥିଲା, ସାଲବେଗ ଛୋଟ ବାଳକ ବେଳୁ ସେ ବହୁତ ସୁନ୍ଦର ଭଜନ ଗାଇପାରୁଥିଲେ, କିନ୍ତୁ ତାଙ୍କ ଲେଖାଗୁଡ଼ା ସବୁ ଦେଖୁନା, ବହୁତ ସୁନ୍ଦର ଲେଖା, ସେ ଲେଖା ଆଜିକାଲି ଆଉ କିଛି ନାହିଁ, ଆଉ କେହି ଆଜିକାଲି ରାଇଟ୍, ତୁମେ ହଜାର ଗୀତ ଲେଖିପାରିବ, ଏଇ ଯୋଉ ଆଜିକାଲି ଲେଖୁନାହାନ୍ତି ଗୁଡା, ଏଗୁଡା ତାଙ୍କର କିଛି ଗୋଟେ ଅଛି ଭକ୍ତି, ସେଥିରେ ସେ ଭଜନ କିଛି ଭକ୍ତି ଅଛି, ଢମ 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 ବାଜୁଛି ଡ୍ରମ, ଯୋଉଟା ଯୋଉ ଗୀତ ଆଜିକାଲି ଗାଉନାହାନ୍ତି ଯୋଉ ଜଗନ୍ନାଥ, ସେଥିରେ କିଛି ଗୋଟେ ଭକ୍ତି ତାକୁ ଶୁଣିଲେ ତୁମର କିଛି ତାର ଗୋଟେ ଏଇଠି ତାରିଣୀ ମନ୍ଦିର ବୁଝୁନାହାନ୍ତି, ଦେଖୁନା ତୁମେ କଣ ହାଡ଼ ଭାଡ଼ ହଉଛି, ସେ ଯିଏଟା ଗାଉଛି, ଯିଏ ଲେଖିଛି ସେଟା କଣ, ସେ ଗୋଟେ ଆମିଷ ଭୋଜି ପ୍ରାଣୀ, ଯିଏଟା ଗାଉଛି ସେ ଗୋଟେ ତାମସିକ ଲୋକ, ଯିଏ ଲେଖିଛି ସେ ଗୋଟେ ତାମସିକ, ତାଙ୍କ ହୃଦୟରେ କଣ ଭଗବାନଙ୍କର ଭକ୍ତି ଆସିବ? ସେଠି ତ ଭଗବାନ ତାକୁ ତାକୁ କେଉଁ ଜ୍ଞାନ ଦେବ, ତାର ତାମସିକ ବୁଦ୍ଧି ମାନେ ସେ ଯୋଉ ଭଜନଟା ଲେଖୁଛି ସେଟା ତାମସିକ ବୁଦ୍ଧି, ସେଟା ତାମସିକ ଗୁଣ ଦେବ ତୁମର ଅନ୍ତର, ସେଠି ଭକ୍ତି ଆସିବ। ସେଠି ଯଦି ହଜାର ହଜାର ଭଜନ ବର୍ତ୍ତମାନ ବାହାରୁଛି, କିନ୍ତୁ ସେ ଭଜନ ଶୁଣିକି କେହି ଭକ୍ତ ହଉନା, କାହା ହୃଦୟରେ ଆଗରୁ ଦେଖୁଛନ୍ତି ନା, ମୋର ଛୋଟ ଛୋଟ ପୁରା ମନରେ ଅଛି ଏଇ ରଥଯାତ୍ରା ଦିନ। ସେ ତ ଧାନ ପକେଇବା ଟାଇମ୍ ନା ଏଇ ସମୟରେ, ଧାନ ପଟା ଯାଏ ଏଇ ସମୟରେ, ଆଗରୁ କଣ ବୁଣା ଧାନ, ରଥଯାତ୍ରା ଦିନ ଥାଏ, ରଥଯାତ୍ରା ଦିନ ତ ହଳ ହବନି। ରଥଯାତ୍ରା ପୂର୍ବ ଦିନଟାକୁ କଣ କୁହାଯାଏ, ନେତ୍ର ଉତ୍ସବ ତା ନାଁଟା, ଯୋଉଟା ଯୋଉଦିନ ଆମର କଣ କୁହନ୍ତି, ନବଯୌବନ ଦର୍ଶନ ନେତ୍ର ଉତ୍ସବ କୁହନ୍ତି। ସେଇଦିନ ମୋର ମନ ଲୋ ଛୋଟ ପିଲାଟେ ହେଇଥିଲି, ଇଆରି ଭଳିଆ ହେଇଥିଲି, ଟିକେ ବଡ ହେଇଥିଲି, ମୁଁ ଯାଇଥିଲି ସବୁ ଯୋଉମାନେ କାମ କରନ୍ତି, ଅର୍ଣ୍ଣ ଭାତ ନେବାକୁ ପଡିବ ନା, ଭାତ ନେଇକି ଦେଇକି ଆସିବି, ସେ ବିଲରେ କାମ କରୁଛୁ, ମାଗି ବାଜୁଛି, ମାନେ କୋଉଠି ମାଗି ଜୋର ବାଜୁଛି। ସେ କହିଲେ ନା ଜଗନ୍ନାଥ ରଥଯାତ୍ରା, ସେ ହଳ କରୁଛି, ସେ ଭଜନଟା ଗାଉଛି, ଜଗନ୍ନାଥ ଜଗନ୍ନାଥ ହୋ, ଏଇ ତୁମର ଗାଁର ଯୋଉ ଲୋକ କଣ ନା ଭିକାରି ବଳ, ଜଗନ୍ନାଥ ହୋ, ନା 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 ଜଗନ୍ନାଥ କଣ କହୁଛ, କଣ ସେଟା କହୁଥିଲ, ହଁ ଜଗନ୍ନାଥ ହୋ ଏଇ ଓଳି ସେ ଛାମୁରେ, ସେ ଯୋଉ ଭଜନଟା ସବୁ ଗାଉଥିଲେ, ସେ ଭଜନ କେତେ ଶକ୍ତି ରହିଛି, ସେଟା କାହାର ଭଜନ, ସେଟା ବି ଭକ୍ତର ଭଜନ ନା, ଭଗବାନଙ୍କୁ ପାଇବା ଲୋକ ଲେଖିଛି। ଇଏଟା କି ମଦ୍ୟପ ଗୁଡାକ କି ଗୋଟା ଆମିଷ ଭୋଜି ଗୁଡାକ କାମି ଗୁଡାକ, ଏମାନେ କଣ ସବୁ ଗାଇବେ ଲେଖିବେ, ଏମାନଙ୍କର କଣ ଅଛି, ସେଇଟା ସଙ୍ଗୀତ ଶୁଣାଯାଏ ନା ବୈଷ୍ଣବ ଧାରା, ସେ କିଛି ତୁମ ହୃଦୟ ଭିତରେ ଭକ୍ତି କିଛି ଆଣିବେ, ସେଟା ଖାଲି କର୍ଣ୍ଣ ମଧୁର ଅଛି, ଏଟା କାନ କାନ ଗୋଟେ ଭଲ ଲାଗେ, ଗୋଟେ ମ୍ୟୁଜିକ କାନଟା କଣ ଚାହୁଁଛି, କାନର ଧର୍ମ କଣ, ଡିଫରେଣ୍ଟ ଟ୍ୟୁନ୍ଟା ଶୁଣିବା ଦରକାର, ଏଟା ଗୋଟେ ସ୍ୱର, ସେଟା ଗୋଟେ ସ୍ୱର, ଏଟା ଗୋଟେ କର୍ଣ୍ଣ ଲମ୍ପଟ, ସିଏ ତାର କିଛି ଜାଣିନି, ଭକ୍ତିଟା ଅଲଗା, ସେ ସବୁ ଭକ୍ତି ହୃଦୟରେ ତିଆରି କରେ। ଆସି ତ ଭଗବାନଙ୍କର ଭକ୍ତ ନା, ବହୁତ ସୁନ୍ଦର ଭଜନ ଗାଉଥିଲେ, କିଏ ଛାଲରେ ସବୁ ଧର୍ମ ଛାଡ଼ିଛନ୍ତି ନା, ସିଏ ଆଉ ତା ମା ଶିଖେଇଛନ୍ତି, ବାପା ମୁସଲମାନ ଧର୍ମ ଛାଡ଼ିଦେ, ଲାଲବେଗ ବାରବାର, ତୁ ମୁସଲମାନ, ତୁ ନମାଜ ପଢିବୁ, କୋରାନ ପଢିବୁ, ତୁ ଏଗୁଡା କଣ କରୁଛୁ, ଏଗୁଡା ଜଗନ୍ନାଥ ଜଗନ୍ନାଥ ହଉଛୁ, ତାକୁ ଟିକେ ଚାନ୍ସ ଦେଲା ମାନେ, କାହାକୁ ଶାଲବେଗକୁ ଟିକେ ଚାନ୍ସ ଦେଲା ମାନେ ସେ ଭଜନ ଗାଇବ। ଆଉ ଭଜନଟା କେତେବେଳେ ଗାଆନ୍ତି, ଭଜନଟା ଯେତେବେଳେ ଗାଇଲି ସେ କେତେବେଳେ ଯାହା କୁହନ୍ତି ଆସ୍ୱାଦ ହୁଏ, କେତେବେଳେ ଯେତେବେଳେ ବେଶୀ ଲୋକ ରହିବେ, ଜଣେ ବଜେଇବ, ଜଣେ ପାଳି ଧରିବ, କିଛି ଲୋକ ଶୁଣିବେ ସେଠି। ଶାଲବେଗଙ୍କର ଛୋଟ ପିଲାବେଳୁ କାମ ଥିଲା, ସେ ଖାଲି ଦେଖିବେ କୋଉଠି ବାବାଜୀ ମାନେ ଅଛନ୍ତି, ତାଙ୍କର ବେଦୀ ପଳେ, ଆଉ ସେଠି ସେ ଗାଇବ, ସେ ଏତେ ମଧୁର ସ୍ୱରରେ ଗାଆନ୍ତି ଶାଲବେଗ। ଦେଖ ସର୍ବଧର୍ମାନ ସିଟ୍ଟା, ସବୁ ଧର୍ମକୁ ଛାଡିବାର ଯୋଉ ବିଜେଟା କେମିତି ରହିଛି, ତାକୁ ଜଣେ ରୋପଣ କରିଦେଇ, ତା ମା ତାଙ୍କ ହୃଦୟ ଭିତରେ ରୋପଣ କରିଦେଇ ପଳେଇଗଲେ, ବାପା ତୁ ହଉଛୁ ଆମର କୁଳଦେବତା, ହଉଛନ୍ତି ଭଗବାନ ଜଗନ୍ନାଥ, ମତେ ମୁଁ ଜବରଦସ୍ତି ପଳେଇ ଆସିଛି, ମତେ ଉଠେଇ ଆଣିଛି ତୋର ବାପା, କିନ୍ତୁ ମନ ରଖ ଇଷ୍ଟଦେବଙ୍କୁ କେବେ ତୁ ଭୁଲିବୁନି, ତାର ଏଇଟା ତା ହୃଦୟ ଭିତରେ ଗୋଟେ ବିଜେ ଭଳି ରହିଗଲା, ସେ ଆଉ ମୁସଲମାନ ଧର୍ମରେ ପ୍ରବେଶ କରିପାରିଲେନି। ଧର୍ମଟା ତ୍ୟାଗ କରିବା ଏତେ ସହଜ ନୁହେଁ, ଧର୍ମଟାକୁ କାମ ପାଇଁ ତ୍ୟାଗ କରିଦେ, ଯେମିତି ଆଜି ଦେଖୁନାହାନ୍ତି ହିନ୍ଦୁ ଆଜି ମୁସଲମାନ ଝିଅଟାକୁ ବାହାହେଲା, ସେ କଣ କରୁଛି, ବା ମୁସଲମାନଟା ହିନ୍ଦୁ ଝିଅକୁ ବାହାହେଲା, ସେ ତାଙ୍କ ପରସ୍ପର ଧର୍ମଟାକୁ ଚେଞ୍ଜ କରୁଛନ୍ତି, କୋଉଥି ପାଇଁ, କାମ ପାଇଁ, କାମନା ପାଇଁ ନା, ଆଉ ହେଇଯାଉନାହାନ୍ତି, ସେ ମୁସଲମାନ ଝିଅଟା ହିନ୍ଦୁ ଘରକୁ ପଳେଇ ଆସିଲେ ସେ କଣ କରିବ, ତା ସଂକ୍ରାନ୍ତ ସିନ୍ଦୁର ପିନ୍ଧୁଛି, ସେ କାହିଁ କରୁଛି, ଏଟା ସେ ଟୋକାଟାକୁ ଭଲ ପାଉ, ତା ସାଙ୍ଗେ ତାକୁ ଭୋଗ କରିବା ପାଇଁ, ଭୋଗ କରିବା ପାଇଁ ଧର୍ମଟାକୁ ଚେଞ୍ଜ କରି, ସୋ କଲ୍ ଧର୍ମ ନା, ତଥାକୃତ ଧର୍ମ, ପୁଅଟା ବି ଚେଞ୍ଜ କରିଦଉଛି, ଏଇ ଦେଖୁନାହାନ୍ତି ଆଜିକାଲି ହିନ୍ଦୁମାନେ ଖ୍ରୀଷ୍ଟିଆନ ହେଉଛନ୍ତି, ଖ୍ରୀଷ୍ଟିଆନ ମାନେ ହିନ୍ଦୁ, କୋଉଥି ପାଇଁ ହେଉଛନ୍ତି, କଣ ଧର୍ମ ପାଇଁ, ଧର୍ମ ପ୍ରତି ଆକର୍ଷଣ ହେଇଛନ୍ତି, ଧର୍ମ ପ୍ରତି ଆକର୍ଷଣ ହେଲେ ଧର୍ମଟା ଛାଡ଼ିବ କିଏ, ଜଣେ ବାସ୍ତବ ଖ୍ରୀଷ୍ଟିଆନ ସେ ଖ୍ରୀଷ୍ଟିଆନଟାକୁ ଛାଡ଼ିବ, ଜଣେ ଜଣେ ବାସ୍ତବ ହିନ୍ଦୁ ସେ ହିନ୍ଦୁ ଧର୍ମଟାକୁ ଛାଡ଼ିବ, ଧର୍ମଟା ଗୋଟେ ପ୍ରାଣ ଭଳିଆ ନା, ପ୍ରାଣକୁ ଛାଡ଼ିଦେବ କି, ଜଳଟା ତ ଧର୍ମ ଛାଡ଼ୁଛି କି, ଆଲୋଟା ତ ଧର୍ମ ଛାଡ଼ୁଛି କି, କେଇଟା ଧର୍ମ ଛାଡ଼ୁନା, ତୁମେ କେମିତି ଧର୍ମ ଛାଡ଼ିଦେଉଛ, ତାହେଲେ ତୁମେ ଧର୍ମିକ ନୁହଁ, ଧାର୍ମିକ ନୁହଁ, ଯୋଉମାନେ ଧର୍ମ ଛାଡ଼ନ୍ତି ସେମାନେ ଧାର୍ମିକ ନୁହନ୍ତି, ଜାଣିବ ତାଙ୍କ ଦ୍ୱାରା କିଛି କାମନା ରହିଛି, କିଛି ଉଦ୍ଦେଶ୍ୟ ରହିଛି। କୃଷ୍ଣ ଯୋଉ କହୁଛନ୍ତି ସର୍ବଧର୍ମାନ କରିଦେଇଛି, ସେଟା ହଉଛି ଅଲଗା ଜିନିଷ, କୃଷ୍ଣଙ୍କ ପାଇଁ ଯଦି ଯିଏ ଧର୍ମ ଛାଡ଼ନ୍ତି ସେ କେବଳ କୃଷ୍ଣଙ୍କ ପାଇଁ ଛାଡ଼ନ୍ତି, ଆଉ କାହା ପାଇଁ ଛାଡ଼ନ୍ତିନି, ଆଉ ଜଗତରେ ଯେତେ ଜଣ ଧର୍ମ ଛାଡ଼ିଛନ୍ତି ସେ ଜଣଙ୍କ ପାଇଁ, ଅଲଗା କୌଣସି ପର୍ସନ ଗୋଟେ ବ୍ୟକ୍ତି ପ୍ରତି ଆସକ୍ତି ହେଇଛନ୍ତି ବା ପର୍ସନାଲ ସେନ୍ସ ଗ୍ରାଟିଫିକେସନ ଅଛି, ସେଥିପାଇଁ ସେମାନେ ଧର୍ମ ଛାଡ଼ିଛନ୍ତି, ଭଗବାନ ପାଇଁ କି ଧର୍ମ ଛାଡ଼ୁନାହାନ୍ତି, ଭଗବାନ ପାଇଁ ଧର୍ମ ଛାଡ଼ିଲେ ଲୋକ ଦେଖିଲେ କେତେ ଜଣ ଅଛନ୍ତି, ଗୋପୀମାନେ ଆଉ କିଏ ଅଛି ସଂସାର, ଭଗବାନ ପାଇଁ ଧର୍ମ ଛାଡ଼ିଛନ୍ତି କେତେ ଜଣ, ପିତାମାତା ପାଇଁ ଛାଡ଼ିଦବ, ସଂସାର ପାଇଁ ସ୍ତ୍ରୀ ପିଲା ପାଇଁ ଛାଡ଼ିଦବ, ଭଗବାନ ପାଇଁ ଛାଡ଼ି ପାରିବେନି, ଏତେ ସହଜ ଜିନିଷ ନୁହେଁ। ଶ୍ରୀସର୍ବ ଧର୍ମାନନ୍ଦ ବିଜେ ତାଙ୍କ ହୃଦୟ ଭିତରେ ଥିଲା, ସେ ଭଜନ ଗାଉଥିଲେ ଲାଲବେଗ ଯେତେବେଳେ ଦେଖୁଥିଲେ, ସେ କଣ୍ଠର ଏତେ ମାଧୁର୍ଯ୍ୟତା ଥିଲା କାହାର, ଶାଲବେଗଙ୍କର। କେବଳ ରାଇଟର ନଥିଲେ, ସେ ଭଜନ ଗାଉଥିଲେ। ଦୁଇଟା ଗୁଣ ବହୁତ କମ୍ ସଂସାରରେ, ଦୁଇଟା ଗୁଣ ବହୁତ କମ୍, ପ୍ରାୟ ରେୟାର ପାଇବନି, ବିରଳ। କଣ? ଜଣେ ଲେଖକ ହେଇଥିବ, ଏକାଧାରରେ ଗାୟକ ହେଇଥିବ। କେଜଣ ଅଛନ୍ତି ଗାୟକ ହିଷ୍ଟ୍ରି ଦେଖିଲ, ସିଏ ଟୁକୁରା ମୁକୁରା ହେଇଯିବ, କଣ କୁଜି ଗାୟକ ସବୁ ନଥାନ୍ତି? ସିଏ ଗୋଟେ ଗାଇ ପକେଇବେ, ଲେଖି ପକେଇବେ, ଆସୁ କବି ଯୋଉଗୁଡାକ, ତା କିଛି ମୂଲ୍ୟ ନଥିବ, ଗୋଟେ ସାହିତ୍ୟିକ ଭାଷା ଦେଇକି ଲେଖିଦେବେ, କହିଦେବେ, ଏଗୁଡା କିଛି ଭାଲୁ ନାହିଁ, ପାଞ୍ଚ ପଇସାରେ ବୋଲୁନି। ସେଗୁଡା ସମାଜରେ ଏଗୁଡାକ ଭାରି ପ୍ରଶଂସା, ଆମର ଏଗୁଡା କିଛି ପସନ୍ଦ କରନ୍ତି। ଜଣେ ଲେଖକ ଏକାଧାରରେ ଗାୟକ ପୁଣି ବୈଷ୍ଣବ ହେଇଥିବ, ବହୁତ କମ୍। ଯେମିତି ନିମାଇ, ନିମାଇ କଣ ନଥିଲେ, ନିମାଇ ହରିଚନ୍ଦନ ନଥିଲେ, ସେ ସେୟା ନା, ସେ ସବୁ ନିଜେ ଲେଖନ୍ତି, ନିଜେ ଗାଆନ୍ତି, ସେ ଭଗବାନଙ୍କୁ ପାଇଛନ୍ତି ସବୁ। ଶାଲବେଗ ସେଇଭଳି ବହୁତ ସୁନ୍ଦର ସ୍ୱରେ ଗାଇପାରନ୍ତି, ତାଙ୍କ କଣ୍ଠରେ ଏତେ ଆକର୍ଷଣ ରହିଥିଲା। ଶବ୍ଦ ସଂଯୋଜନାଟା ଭକ୍ତି ନୁହେଁ, କଣ ବୁଝିପାରୁଛନ୍ତି? ଶବ୍ଦ ସଂଯୋଜନା, ଯେଉଁମାନଙ୍କର ଟିକେ ବାଗଦେବୀ ପ୍ରସନ୍ନ ଥାନ୍ତି, ଏ ଶବ୍ଦ ସଂଯୋଜନା କରନ୍ତି, ଯୋଉ ପାଲା ଗାୟକ ମାନେ, ଜାଣିଛ ନା ନାହିଁ, ଆଇଗୁଡା ଗୋଟେ ପୁରୀରେ ଗୋଟେ ନାହିଁ, ସେଗୁଡ଼େ ଗପୁଛି, ସେ ଗୋଟେ ସେ ସବୁ ଶବ୍ଦ ସଂଯୋଜନା ଜାଣିଛନ୍ତି। ଏଇ ଯୋଉ ଏଇ ଯୋଉ ଏଇଟା କହୁଛନ୍ତି, ଆମର ଯୋଉ କମେଣ୍ଟ୍ରି ଗୁଡା ଦେଖୁନାହିଁ କି, ଯୋଉ ରଥଯାତ୍ରା କମେଣ୍ଟ୍ରି କରିବେ, ଶବ୍ଦ ସଂଯୋଜନା ସେମାନେ ଜାଣିଛନ୍ତି। ପୁରା ଏମିତି ଶବ୍ଦକୁ ସଂଯୋଜନା କରି କହିବେ ତ କର୍ଣ୍ଣକୁ ପୁରା ଭଲ ଲାଗିବ, ସେଟା କର୍ଣ୍ଣ ପର୍ଯ୍ୟନ୍ତ ଯିବ, କର୍ଣ୍ଣରୁ ମନ ପାଖକୁ ବି ପହଞ୍ଚି ପାରିବନି, ମନ ରଖିବ, ସେ ମନକୁ ବି ଟଚ୍ କରିକି ଶବ୍ଦ ଇଏ କରିପାରିବନି। କିଛି ସମୟ ପାଇଁ କର୍ଣ୍ଣ ମଧୁର ଲାଗିବ, ତାପରେ ସିଏ ସରିଯିବ। କୋଉଟା? ଜଗନ୍ନାଥଙ୍କ ରଥଯାତ୍ରା ସରିଗଲା, ସେ କମେଣ୍ଟ୍ରି ବି ତମ ମୁଣ୍ଡରୁ ଚାଲିଗଲା, ଏ ବିଜେ ନଥିବ ଯେ ଆଜି ଶୁଣିଛି, ତାକୁ ପଚାରିଲା ସେ କଣ କଣ ଶୁଣିଛି, ସେଠୁ ସରିଗଲାଣି, ତମ ମୁଣ୍ଡରୁ ପଳିଯିବନି ବାହାରିକି, ସେଟା କାନ ପାଇଁ ନା, ଆଉ ସେ କାନ ପାଇଁ କହୁଛି ନା, ଆଉ ସେଟା ଶବ୍ଦ ସଂଯୋଜନା କରି କହୁଛି। ସେଇଟାକୁ ଆମ ବୈଷ୍ଣୁ ରାସ୍ତାରେ ପ୍ରାଧାନ୍ୟ ଦିଆଯାଏ ନା, ବୈଷ୍ଣବ ପଥ ତାକୁ ପ୍ରାଧାନ୍ୟ ଦିଆଯାଏ ନା, ଆମର ହୃଦୟରୁ ଯୋଉ ଜିନିଷଟା ଆସୁଛି, କୃଷ୍ଣ ଭକ୍ତିରେ ବିଭାବିତ ହେଇକି ଯୋଉ ସେ ଶବ୍ଦ ସଂଯୋଜନାରେ ସେ ପ୍ରବୀଣ ନ ହେଇପାରନ୍ତି, କିନ୍ତୁ ସେ କୃଷ୍ଣ ଭକ୍ତି ତାଙ୍କ ହୃଦୟରେ ଅଛି, ସେଇଟା ହୃଦୟ ଭିତରୁ ପ୍ରବେଶ କରେ, ସେଇଟା ଗୋଟେ ଜୀବର କୃଷ୍ଣ ଭକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ। ସ୍ପିକର ପ୍ଲାଟଫର୍ମ ସ୍ପିକର କୁଡ କୁହାଯାଏ ନା, କଣ କୁହାଯାଏ ତାକୁ, ଏଭଳି ବାଚିକ ପ୍ଲାଟଫର୍ମ ସ୍ପିକର, ଏଟା କଣ କୁହନ୍ତି ତାକୁ, ନା 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 ତାକୁ ଗୋଟେ କଣ କୁହନ୍ତି ଓଡ଼ିଆରେ ତାକୁ କୁହାଯାଏ, କଥାବାଚକ, କଥାବ୍ୟାସ କଥାବାଚକ, ସେ ସବୁଆଡେ ସବୁ କଥା କହିଦେଇପାରିବେ, ତାଙ୍କୁ ଯୋଉ ଡାକିକି ଡାକିବ ସେ ସେଟ ଟାଣି ଟୁଣିକି, ରାମ କଥା ରାମ କଥା, କୃଷ୍ଣ କଥା କୃଷ୍ଣ କଥା, ସେ ତାରିଣୀ ପୁରାଣ, ଇତିହାସ ପୁରାଣ, ସେ ସାଇ ପୁରାଣ, ଯୋଉ ପୁରାଣ କହିବେ ସେ ସବୁ ପୁରାଣ କହିଦେବେ, ଏ କଥାବାଚକ, ସେ ଜାଣିଛନ୍ତି କେମିତି କଥା କହିକି ଲୋକଟାଙ୍କୁ ଆକର୍ଷଣ କରିବେ, ସେ ଟ୍ରିକ୍ଟା ତାଙ୍କୁ ଜଣା। ସେମାନେ କଣ କରିଛନ୍ତି, ମଣିଷର ମନୋଭାବଟାକୁ ମନୁଷ୍ୟର ମନୋଭାବଟା ଜାଣିଦେଇଛନ୍ତି, ଏଇଟା ତାଙ୍କୁ ସେଟା ଭଗବାନ ଜାଣିଛନ୍ତି, କେଉଁ କଥାଟା କହିଲେ ଲୋକଟା ଖୁସି ହବ, ସେଟା ଗୋଟେ ତାଙ୍କର ଟ୍ରିକ୍ ପାଇଛନ୍ତି। ଆଉ ସେ ବସି ଗୋଟେ ଦେଖି ସ୍ତ୍ରୀ ଲୋକଟା ଅଛନ୍ତି, ସେଠି ସଂସାର କଥା କହି ହରିବୋଲ ହୁଳହୁଳି ପକେଇକି ସେ ଏମିତି କରିବେ, ସେ ସ୍ତ୍ରୀ ଲୋକ ସବୁ କାନ୍ଦି ଗଡିବେ, ସେ ଏମିତି ଏମିତି ହୁଳହୁଳି ପକେଇବେ, ଏମିତି କଥା କହିବେ, ସ୍ତ୍ରୀ ଲୋକ କଥା କହିବେ, ସ୍ତ୍ରୀ ଲୋକ ପୁରା ଖୁସି, ଏ ଶ୍ରୀ ବାବାଙ୍କୁ ଡାକ, ସେ ଯୋଉ ବାବା ଆସିଥିଲେ ଆର ବର୍ଷ କହିଥିଲେ, ତାଙ୍କ ସାର ମାନଙ୍କୁ ତୁମେ ତାଙ୍କୁ ଡାକୁ ନା, ସେ ଜାଣିଛି ଏଠି ସ୍ତ୍ରୀ ଲୋକଟା ଆସୁଛି, ଏଇ ଫିଲ୍ଡଟା ହଉଛି କାହାର, ଏଠି ମ୍ୟାକ୍ସିମମ୍ ସ୍ତ୍ରୀ ଲୋକ ରହୁଛନ୍ତି, ସେ ସେଇଭଳି କଥା କହିବ, ସେ ସବୁ ମନ ମନକୁ କିଣିଛନ୍ତି, ସେଥିରେ ତ ଭକ୍ତି ହବନି, ଆମର ଆମ ପଥ ସେଟା ନୁହେଁ, ସେଥିପାଇଁ ଆମର ଆଗେ ଆଚରଣ ରଖାଗଲା, କାରଣ ତୁମେ ଆଚରଣ କରୁନ ମାନେ ତୁମର ଶବ୍ଦ, ତୁମର ଶବ୍ଦ ଯୋଉ ଗୁଡାକ ଅଛି ସେଟା ଖାଲି ଶବ୍ଦ ଗୁଡା, ବାଚନିକ କଥାଟା, ସେଟା କିଛି କାମ ଦେବନି, ତୁମର କୃଷ୍ଣ ଭକ୍ତି କରୁନ, କୃଷ୍ଣଙ୍କ ସେବା କରୁନ, କୃଷ୍ଣ ପ୍ରତି ପ୍ରୀତି ନାହିଁ, ତୁମେ ଯେତେ ଶାସ୍ତ୍ର ଜାଣିଛ ସେଟା ତୁମର ଅନ୍ୟମାନଙ୍କ କିଛି କାର୍ଯ୍ୟରେ ଲାଗିବନି, ତୁମର ବି କିଛି କାର୍ଯ୍ୟରେ ଲାଗିବନି, ମନେ ରଖିଲ, ତୁମେ ଥିଓରିଟିକାଲ କିଛି କହୁଛ, ତୁମର କୃଷ୍ଣ ପ୍ରତି ପ୍ରୀତି ନାହିଁ ନା, ଭଗବାନ ପ୍ରତି ପ୍ରୀତି ନାହିଁ, ତୁମେ ଯାହା କିଛି କହୁଛ ତୁମ ଅନ୍ତରରୁ ଯୋଉଟା, ଏଇଟା ତୁମ ମନ ଭିତରୁ ଆସୁଛି, ତୁମ ଅନ୍ତରରୁ ଆସୁଛି, ଆଉ ଶାଲବେଗ ତ ତାଙ୍କର ଭିତରୁ ସବୁ ଜିନିଷ, ଆଉ ଜଗନ୍ନାଥଙ୍କ କଥା ମୁଁ ଏକ କଥା କହିଥାନ୍ତି, ଆସିଗଲା ଶାଲବେଗ କଥା, ଜଗନ୍ନାଥର ଆଜି ପାହାଡ଼ ଯାତ୍ରା, ଭଗବାନଙ୍କ ଇଚ୍ଛା, ଲାଲବେଗ ଥରେ ଦେଖିଲେ ବାବାଜୀ ମାନେ ବସିଛନ୍ତି ଗୋଟେ ଗଛ ମୂଳରେ, ଇଏ ଗୀତ ଗାଉଛନ୍ତି, ସମସ୍ତେ ପୁରା ମୁଗ୍ଧ ହେଇଛନ୍ତି, ଗାଁ ଗହଳି ଲୋକ ସବୁ ଚାଲି ଆସିଛନ୍ତି, ଆରେ ଲାଲବେଗର ପୁଅ ଗୀତ ଗାଉଛି, ଲାଲବାଗ ଯାଉଥିଲା ଘୋଡ଼ାରେ, ସେ ଥିଲା ନା ସେନାପତି, ଲାଲବାଗ ଯାଉଛି ଘୋଡ଼ାରେ ଅଟକି ଗଲା। କାରଣ ଇଏ ଏତେ ମଧୁର କଣ୍ଠସ୍ୱର କିଏ ଗାଉଛି? ମନ୍ତ୍ରୀ ଗଲା ଦେଖିବ କିଏ ଗାଉଛି, ତାକୁ ଏତେ ସୁନ୍ଦର ସ୍ୱର କିଏ ଗାଉଛି? ଗଲା କହିଲା ଆଜ୍ଞା ଆପଣଙ୍କ ପୁଅ ଗାଉଛି। କହିଲେ କଣ ମୋ ପୁଅ? ହିନ୍ଦୁ ଆବାଜ ଗୁଡାକ ସାର ମିଶିଲେଣି, ପୁଣି ପୁଣି ନେଇଆସିବ ତାକୁ ଆଣିକି ଜେଲରେ ଭର୍ତ୍ତି କରିଦେବେ। କାରଣ ଏ ଧର୍ମଟା, ଆରେ ଧର୍ମଟାକୁ ତ, ଧର୍ମ ହଉଛି ଗୋଟେ ସ୍ୱାଭାବିକ ଜିନିଷ, ତାକୁ କଣ କୁହନ୍ତି ନାହିଁ, ତାକୁ ଜବରଦସ୍ତି ତାକୁ ମାଟି ବସିକି ତା ବେକରେ ମାଳି ପକା, ତାକୁ ତିଳ କରା, ତାକୁ ଆମିଷ ଛଡ଼ା, ଠେଙ୍ଗା ଧରିକି ପିଟିଲା ଭଳିଆ ଏଇସବୁ କାମ, ଇଏ କେତେ ଦିନ ତୁ କାମଟା କରିବୁ? ତାକୁ ଠେଲି ପେଲି ତୁ କେତେ ଦିନ ନବୁ? ତାକୁ ଅତି ବେଶୀରେ ସେ ଆମିଷ ଛାଡ଼ ପୁଣି ଭେଜିଟେରିଆନ ହେଇକି ପୁଣି ଯାଇ ଦେଖ ଭେଜିଟେରିଆନ ହୋଟେଲ କୋଉଠି ଅଛି, ତୁ ତାକୁ ଆମିଷ ଖାଏନି କି ତାର ଖାଇବାର ଲାଳସ, ସେ କଣ କରିବ? ଘରେ ଏଇ ଯେ ବିନା ପିଆଜ ରସୁଣ ସେ ରୁଚୁନି, ସେ ହୋଟେଲ ଚାଲ ଯାଅ, ତାକୁ ଟେଷ୍ଟ ଦରକାର ନା, ତୁମେ ତାକୁ ଜବରଦସ୍ତି ମନା କରୁଛ। ଧର୍ମଟା ଗୋଟେ ସ୍ୱାଭାବିକ ହବା ଦରକାର, ଧର୍ମଟା ଗୋଟେ ସ୍ୱାଭାବିକ ଜିନିଷ ନା, ତମେ ଗୋଟେ ଜୀବଟା ବୁଝିବା ଦରକାର ଧର୍ମର ମୋର କଣ ଲାଭ ହବ। ଆମେ ଜବରଦସ୍ତି କାହାକୁ କରିପାରିବାନି ଧର୍ମ ଉପରେ, ଜବରଦସ୍ତି କଲେ କିଛି ଦିନ ସେ କରିବ, ତାପରେ ତାର ତାହେଲେ ସ୍ୱାଭାବିକ ଆକର୍ଷଣ ହିଁ ଛାଡ଼ିଦେବ, ଛାଡ଼ିଦେବ ସେ କରିପାରିବନି। ତାପରେ ଗୋଟେ ଏତେ ବଡ ବୋଝ ଭଳିଆ ଲାଗିବ, ସେ ପାପ କରିଲେ ବୋଝ ଲାଗୁନଥିଲା, ଆମିଷ ଖାଉଥିଲା ମଦ ଖାଉଥିଲା ତାକୁ ବୋଝ ଲାଗୁନଥିଲା, କିନ୍ତୁ ଆଜି ଧର୍ମ କରେ ତାକୁ ବୋଝ ଲାଗିବ। ସେ କହିବେ ଗୋଟେ ବହୁତ ବଡ ବୋଝ, ଜୀବନ ଏତେ କଣ କରିବା ଦରକାର, ଏଇସବୁ ଜିନିଷ କଣ କରିବା ଦରକାର, ତା ମୁଣ୍ଡ ଘୁରିବ ଖାଲି। ସେ କହିବେ ଏଇଟା ହଉଛି ଜୀବନର ସବୁଠୁ ବେକାର ଜିନିଷ, କାହିଁକି ତାକୁ ତାର ନେଚରଟା ସେଟା ତାମସିକ ରାଜସିକ ଲୋକ ନା, ତୁମେ ତାକୁ ଶୁଦ୍ଧ ସତ ଜିନିଷଟା ଦଉଛ, ଏଇଟା ଶୁଦ୍ଧ ସତ ଜିନିଷ ନା, ସେଟାକୁ ଭଲ ଲାଗିବନି। ଯେମିତି ଯେଉଁ ଔଷଧ ମଦ ଖାଉଛି, ମଦ ଖାଇଲାକୁ ମଦ ଛାଡ଼ିବା ନେଇ ଗୋଟେ କଣ ଅଛି ଔଷଧ, ୟା ମୁଣ୍ଡ ପାଗଳା, ତାକୁ କୋଉ ଔଷଧ ଦିଆଯାଏ, ଶୋଇ ସ୍ଲିପିଂ ଟାବ୍ଲେଟ ଗୁଡା, ସେଟା ଖାଇବା ଇଚ୍ଛା କରିବନି, କାହିଁକି ସେଟା ତା ଚାହୁଁନି, ସେଟା ତା ଛାଡ଼ ତାକୁ ଅଲଗା କରିଦେଉଛି, ସେ କହୁଛନ୍ତି ଏଇଟା ମୁଁ ଖାଇବିନି। ଯେମିତି ମଦୁଆ ମଦ ଛାଡ଼ିବା ପାଇଁ ଔଷଧ ମାନେ କି ମେଡିସିନ ଖାଇ, ତାକୁ ଗୋଟେ ସେ ଖାଇବନି, ତା ସେଟା ଭଲ, ତ ଦେହଟା ଭଲ ହବ ସେଥିରେ, କିନ୍ତୁ ତାକୁ ନିଶାଟା ହେଇଯାଇଛି ନା, ସେ କହୁଛି ମୁଁ ସେଇ ନିଶା ରହିବି, ଭଲ ହେବିନି ଜୀବର ସେଇଭଳିଆ, ତାର ଯେଉଁ ଜିନିଷ ରହିଛି ସେ କହୁଛି ମୁଁ ସେଇଥିରେ ରହିବି, ମତେ ଗୋଟେ ଏଇଟା ଗୋଟେ ଭଲ ଜିନିଷ କଣ ଦଉଛନ୍ତି, ମୋ ଧର୍ମଟା ମୋ ପାପଟା ଛଡ଼ିବି, ମୁଁ ଏ ଜିନିଷ କଣ କରିବି, ତାକୁ ଭଲ ଲାଗିବନି। ଧର୍ମଟା ଗୋଟେ ଜବରଦସ୍ତିଆ ଜିନିଷ ନୁହେଁ, ଏଇଟା ଗୋଟେ ଶୁଦ୍ଧ ସତ ଜିନିଷ ନା। ସର୍ବଧର୍ମାନ ସେହି ଲୋକ କରିପାରିବ ଯାହାର ଭଗବାନ ପ୍ରତି ଗୋଟେ ମମତା ଆସିବ, ଏତେ ଜନ୍ମ ପାପ କଲି, ଏତେ ଜନ୍ମ ମୁଁ ଦୁଃଖରେ ରହିଲି, କିଏ ମୋ ଦୁଃଖ ଶୁଣିଲା, ଏଇ ଜନ୍ମରେ କେତେ ଦୁଃଖ ପାଇଲେଣି, ଯଦି ମୁଁ ଭଗବାନ ଭଜନ ନ କରି ମୋତେ କିଏ ସାହାଯ୍ୟ କରିବ? ଜଣେ ଯଦି ନ ବୁଝିପାରିବ ତାକୁ ଜବରଦସ୍ତି ତୁମେ ତାକୁ ବେକର ମାଳି ପକେଇ, ସେ ଯୋଉ ମୁଁ ଦେଖିଛି ଗଞ୍ଜାମରେ, ତାକୁ ଜବରଦସ୍ତି ବେକର ମାଳି ପକେଇଦେବ, କେତେ ଭକ୍ତ ବି ସେ ଜବରଦସ୍ତି ବେକର ମାଳି ପକେଇଦେବ, ସେ ତାର ଆମିଷ ଖାଇଲା ବେକରୁ ମାଳି ଖୋଲିଦେବ, ସେ ତାର ଆମିଷ ପେଜ ରଖ ଖାଇଦେବେ, ବେକରୁ ମାଳି ଖୋଲି ଖାଇଦେବ, ଖାଇଦେଇ ପୁଣି ବାପା ଆଗରେ ପକେଇଦେବ, ଯେତେବେଳେ ମା ମା ହେରିକା ଧରିନେବେ ତ ଏଥିରେ ତୁ କଣ ଆମିଷ ଖାଉଛୁ, ମୁଁ ଶୁଣିଲି ସେ ପିଲା କହୁଥିଲୁ, ତ ମୁଁ ଗଙ୍ଗା ପାଣି ପିଇଦେବି, ଶୋଇଲା କଣ ତା କଣ ବୁଦ୍ଧି ଶିଖିବ, କହିଲା ଗଙ୍ଗା ପାଣି ତ ପ୍ରାଶ୍ଚିତ ହୁଏ, ସେ ଗୋଟେ ଛୁଆ ଥାଏ ଗଞ୍ଜାମରେ, ମୁଁ ସେଠି ଆମର ଅଲ୍ଟର କରୁଥାଏ, ମୁଁ ତାକୁ ତଥାପି ଧୋଇଲି, ମୁଁ କିରି ତୋ ବାପା ତ ମାଳି ପକେଇଛି କଣ ଆମିଷ ଖାଉଛି, ତୁ ତ ମାଳି ପକେଇଛୁ, କହିଲା ଆଜ୍ଞା ଆମେ ଦେଖିବା ନେଇଯିବା, ସେଟା କୋଉଠୁ ଗୋଟେ ଦେଖିବା, ଆମେ କଣ ତୁ ଦେଖିବା ନେଇ ତ ଆମିଷ ଖାଉଛୁ, କହିଲା ଆମ ବାବା କହିଛନ୍ତି ମାଳି ଆମିଷ ଖାଇବ, ମାଳି ବୁଲେଇ ଦେବ, ଆମିଷ ଖାଇଦେବ, ତାପରେ ଗଙ୍ଗା ପାଣି ପିଇଦେଇ ପୁଣି ମାଳି ପକେଇଦେବ। ଦେଖ ତାର ଧର୍ମ କରିବାର ନାହିଁ, ତୁମେ ତାକୁ ଜବରଦସ୍ତି ଏତେ ଟାଣିକି ଆଣିକି ତାକୁ ଦେଖିବା ଦେଇଛ, ତା କଣ କହିବ, ସେ ପୁଣି ଗୋଟେ ସେ ପୁଣି ଗୋଟେ ରାମାନନ୍ଦୀ ବାବା, ସେ ତାର ବଞ୍ଚିବା ନାହିଁ, ତାର ଦଶ ପଚାଶ ଚେଲା କରୁଛି, ତାର ଏଇ ଉପାୟ ଦେଇଦେଇଛି, ଦେଖୁ କଣ ଦେଖିବା ଦେଇଛି, ବେକରେ ଗୋଟେ ମାଳି ପକେଇ ଦେଇଛି, ଗୋଟିକିଆ ମାଳି, ମାନେ କଣ ତୁ ଏଟା ନଉଛୁ, ତୁ ଆମିଷଟା ଖାଉଛୁ, ନା ବାବା କହିଲେ ଚଳିବ, କିଛି ଅସୁବିଧା ନାହିଁ, ଗଙ୍ଗା ପାଣି ପିଦେଉଛି ଆଉ। ଧର୍ମଟା ତାର କରିବାର ନାହିଁ, ତାକୁ ଜବରଦସ୍ତି ଆମେ ଧର୍ମ ପଥକୁ ଡରା ଡରି କରିକି ଆଣିଛୁ, ସେ କଣ କରିବ, ସେ କଣ ସର୍ବଧର୍ମ ପଥକୁ ଯିବ, ସେ ପାପ ଛାଡ଼ିବନି, ସେ ସବୁ ଧର୍ମ କଣ ଛାଡ଼ିବ? ଏଇଭଳି ସ୍ଥିତି ଯେଉଁମାନେ ଭକ୍ତି ଭଗବାନଙ୍କ ଚରଣର ମମତା ହେଇ ସେମାନେ ସବୁ ଛାଡ଼ିପାରିବେ, ଜବରଦସ୍ତି ଏଇଟା କାମ ନୁହେଁ। ଆଶା ବ୍ୟାଗ ତ ଇଏ ତ ଜବରଦସ୍ତି କରୁଛି, କେଲାଲ ବ୍ୟାଗ ତାକୁ ଭଗବାନଙ୍କର ଚରଣରେ ସେ ସମର୍ପିତ ଥିଲା ନା, ଯେତେବେଳେ ତାଙ୍କୁ ଆଣିକି ଭରି କରିଦିଆଯିବ କେଉଁଠି ଜେଲ ଭିତରେ, ସେ ଅସୁସ୍ଥ ହେଇଛି ସଂସାର ପୁରା ମରିଦିଆ ଭଳିଆ ହେଇଛି। ଯେତେ ପ୍ରକାର ବୈଦ୍ୟ ଡାକିବ, ଲାଲ ବ୍ୟାଗ ଯେତେ ପ୍ରକାର ଔଷଧ ଦବ, ଯାହା କିଛି କରିବ, କେବେ ଭଲ ହେଇଯାଇଛି, କେବେ ଭଲ ଲାଗେ, କାହିଁକି ସେ ସବୁବେଳେ ଭଗ ଜଗନ୍ନାଥଙ୍କୁ ସ୍ମରଣ କରନ୍ତି। ମୁଁ ଏଠି ରହିଲା ମାନେ ମୁଁ ନିଶ୍ଚିତ ମୁଁ ଶୁଦ୍ଧ ଭକ୍ତି ଆଚରଣ କରିପାରିବି, ଜଗନ୍ନାଥ ମୋତେ ପାର କରେ ଏଠୁ, ଏତେ ଅସୁସ୍ଥ ହେଇଯାନ୍ତି ଲାଲ ବ୍ୟାଗ ଶେଷରେ, ଯେତେ ଏଇଭଳି ଖୋଲିଦେବେ ପୁଣି ଭଲ ହେଇଯିବ, ଆଉ ଖୋଲିଦେଲା ମାନେ ସେ ଭଜନ କରିବେ କୀର୍ତ୍ତନ କରିବେ, ପୁଣି ଧର୍ମକୁ କାଳେ ଧର୍ମ ପରିବର୍ତ୍ତନ କରିଦେବ ଡରରେ ଡାକିକି ପୁଣି ତାକୁ ଭର୍ତ୍ତି ଆଣି ପୁଣି ଜେଲ୍ ଭରି କରି ଲାଷ୍ଟରେ ତାହେଲେ ଦେଖିଲେ ସାଲବେଗ ଲାଲବେଗ ଦେଖିଲା ତାକୁ ଜେଲ୍ ଭିତରେ ରଖିଲା ବେଳକୁ ଇଏ ମରିଲା ଭଳିଆ ହେଇଯାଉଛି। ତେଣୁ ତୁ ମୋ ପୁଅଟା ହେଲେ ବଞ୍ଚିକି ରହୁ, ମରିଯାଇ କଣ ଲାଭ ହବ, ଛାଡ଼ିଦେଲା ଯାହା ତୁ ପଳା ଯା ତୁ ଇଚ୍ଛା ଚାକୁ ଚୁପ। ସେ ସାଲବେଗ ଦେଖିଲେ ଏଠି ରହିଲା ମାନେ ମୋତେ ବିପଦ ଅଛି, ବାବା ପୁଣି ଧରି ଆଣି ସେ ଛାଡ଼ିଦେଲା ଘର ଛାଡ଼ିଦେ ବୁଲି ବୁଲି ସବୁ ଏପରି ରଥଯାତ୍ରାରେ ନାଇଁ ନା ଆଜ୍ଞା ହଉ ଯାଉ ବୃନ୍ଦାବନ, ତାଙ୍କ ଭଜନ ଗୋଟେ ଅଛି ଛମତେ ଆଜ୍ଞା ଦିଅ ମୁଁ ବୃନ୍ଦାବନ ଯିବି। ଏଠି ଏଠି ପଣ୍ଡା ମାନେ ବହୁତ ତାଙ୍କୁ ଲାଲବେଗର ପୁଅ ବୋଲି ଯବନ ବୋଲି ସବୁବେଳେ ଦେଖନ୍ତି, ଯେ ସବୁ ଧର୍ମ ଛାଡ଼ିଛି ଧାର୍ମିକ ଲୋକ ତାକୁ ବୁଝିପାରିବେନି, ଧର୍ମ ଧର୍ମ ଛାଡ଼ିବା ଲୋକ ଧାର୍ମିକ ଲୋକ ବୁଝିପାରିବେନି। ଏଟା ହୃଦୟର କଥା ତୁମେ କଣ ଜାଣିବ, ଗୋପୀମାନଙ୍କ ସମାଜ ଜାଣିପାରୁଛି, ଗୋପୀମାନଙ୍କ ଲୋକ ଜାଣିପାରୁଛନ୍ତି ଏଇଟା ଗୋପୀମାନେ ବସ୍ତ୍ର ନ ପିନ୍ଧିକି କୃଷ୍ଣ ତାଙ୍କ ବସ୍ତ୍ର ହରଣ କଲେ। ଆରେ ଯେଉଁ ଜଣେ ବସ୍ତ୍ର ଯାଚିଥିଲେ ଜଣେ ବସ୍ତ୍ର ମାଗିଥିଲେ ତାଙ୍କୁ ବସ୍ତ୍ର ଦେଇଥିଲେ, ଆଉ ଜଣେ ବସ୍ତ୍ର ମାଗୁଛନ୍ତି ତାଙ୍କୁ ଦଉନାହାନ୍ତି, ସେଇ ଗୋପୀ ନା ସେଇ ଦ୍ରୌପଦୀ କଣ କଣ ପାର୍ଥକ୍ୟ କଣ ରହିଲା, ସେଠି ନ୍ୟାୟ ହେଇଗଲେ ଏଠି ଅନ୍ୟାୟ ହେଇଗଲେ ବୁଝିପାରୁନାହାନ୍ତି। ସର୍ବଧର୍ମଟା କଣ ଲୋକ ବୁଝିପାରିବେନି, ସେଥିପାଇଁ ବୈଷ୍ଣବ ମାନେ ସବୁବେଳେ ଗୋଟେ ପାଖିଆ ହେଇକି ରହିଲେ ସମାଜରେ, ସବୁବେଳେ ତାଙ୍କୁ ଲୋକ ଘୃଣା ଦୃଷ୍ଟିରେ ଦେଖନ୍ତି, ଆପଣଙ୍କୁ ଛାଡ଼ିକି ପଳେଇ ଆଇଲେ କି ତୁମେ ବାପା ମାଙ୍କୁ ରଖି ଖାଇବା ପିଇବାକୁ ଦେବୁ ନା ଉପାସ କରି ମାରୁଛ, କିଏ ପିତାମାତାର ସେବା କରିପାରିବ ସେମିତି, କେହି ସଂସାର ନାହିଁ ଯେ କହିପାରିବ ମୁଁ ପରଫେକ୍ଟଲି ଧର୍ମ ପାଳନ କରୁଛି, କେହି ଜଣ କହିପାରିବେନି। ତୁ ଯୋଉଠି ହେଲେ କିଛି ନେଗ୍ଲେକ୍ଟ କରୁଛୁ, ପିତାମାତାର ସେବା କରୁଥିଲ ନା ସ୍ତ୍ରୀରେ ନେଗ୍ଲେକ୍ଟ କରୁଥିବ ନା ପୁଅ, ତୁମେ କୋଉଠି ବଦ୍ଧ ଯିବ ନା, ଆମେ କେବେ ଧର୍ମଟାକୁ ଯିଏ ଭଗବାନଙ୍କର ଭକ୍ତି ନ କରିପାରିବ ସେ ଠିକ୍ ଠିକ୍ ଭାବରେ ଧର୍ମକୁ ପାଳନ କରିପାରିବ ନା। ଧର୍ମ ବହୁତ ସୂକ୍ଷ୍ମ ଜିନିଷ ଲୋକ କହିବେ, ସେଥିପାଇଁ ବୈଷ୍ଣବମାନଙ୍କୁ ଲୋକ ବୁଝିପାରନ୍ତିନି, ହା ଘର ଛାଡ଼ି ଦେଇଛନ୍ତି ଇଏ କରୁଛନ୍ତି ତା କରୁଛନ୍ତି ଏମିତି ରହିଛନ୍ତି ସେଠି, ସେ ସର୍ବଧର୍ମ ଜିନିଷଟା ବୁଝିନାହାନ୍ତି ନା। ପଣ୍ଡାମାନେ ସେ କାଳୀ ବୁଲଜ କଲେ ସବୁବେଳେ ବିପରୀତ ବଡ଼ଦାଣ୍ଡକୁ ଆସି ଯାଆନ୍ତି, କଣ ମୁଁ ଟିକେ ପତ୍ମାନଙ୍କୁ ଦର୍ଶନ କରିଦେଇ ପଳେଇଲେ ବି ମୋର ହେଇଗଲା, ସେ ବଡ଼ଦାଣ୍ଡ ଗୋଟେ ଆସିବା ପାଇଁ ଦିଅନ୍ତିନି, ବଡ଼ଦାଣ୍ଡକୁ ଆସିବା ପାଇଁ ଏ ସାର ଲାଲବେଗର ପୁଅ ଆସିଲା ଗୋଟା ଦେଖୁନାହାନ୍ତି ତାଙ୍କର ଭାଷା ଗୁଡା ସବୁ କେମିତିକା, ସେ କର୍ମକାଣ୍ଡରେ ହୃଦୟ ହେଉଛି ଅତ୍ୟନ୍ତ କଠୋର, କର୍ମକାଣ୍ଡ ଯୋଉମାନେ ଅନୁସରଣ କରିବେ ସେମାନେ ହୃଦୟ କଠୋର ହେଇଯାଏ। କେବଳ ଆମେ ସେମାନେ ତ ଭଗବାନଙ୍କର ସେବକ, ଆମେ ତାଙ୍କୁ କାହିଁକି କିଛି କହିବା, ସମସ୍ତେ ସେମିତି କିଛି ମାନେ ନୁହନ୍ତି, କିନ୍ତୁ ଯିଏ କର୍ମକାଣ୍ଡରେ ଆସକ୍ତ ହବ ସେ ଧନ କଠୋରତା ତାଙ୍କ ହୃଦୟ ଭିତରେ ଆସିବ। ବିଶ୍ୱର ଭାଣ୍ଡ କହିଲେ କର୍ମକାଣ୍ଡ ଜ୍ଞାନକାଣ୍ଡ କେବଳ ବିଶ୍ୱର ଭାଣ୍ଡ, ଗୋଟେ ବିଶ୍ୱର ଜିନିଷଟା କର୍ମକାଣ୍ଡ ସେଲୋଭ ଆସକ୍ତି ସବୁ ରହିବ, ନିର୍ମଳ ଭକ୍ତି ସେଥିରେ ନାହିଁ। ତାଙ୍କୁ ଉଡ଼େଇଲେ ଆଉ ସବୁବେଳେ ଗୋଟା ଗୋଟେ କଲେ ଏ କଲା ସବୁବେଳେ ବିକ୍ଷେପ ହଉଛି, ଯୋଉଠି ରହିଲି ଯେଉଁଠି ଯେତେବେଳେ ଦେଖିଲେ ମତେ କହିଲେ ଏ ମୁସଲମାନ ମୁସଲମାନ ମୁସଲମାନ, ଲୋକ କହୁଥିଲେ ମୁସଲମାନ, କଣ କହୁଥିଲେ ସାଲବେ କହୁଛି ମୁସଲମାନ, ସିଏ ବି କହୁଥିଲେ ମୁଁ ମୁସଲମାନ, ପାର୍ଥକ୍ୟ କଣ କୁ, ସିଏ କହିଛି ତୁମେ ବ୍ରାହ୍ମଣ ବୋଲି ବ୍ରାହ୍ମଣର ପୁଅ ବୋଲି, ସିଏ ତ କହିନା ତୁମେ ଯାହା କହୁଛ ସିଏ ସେଇଟା ମାନୁଛନ୍ତି, ତୁମେ କହୁଛ ସେ ମୁସଲମାନ ସିଏ କଣ କହୁଛନ୍ତି, କହେ ସାଲବେ କହିନ ଜାତିରେ ମୁଁ ଯବାନ, କିଏ ଏମିତି ଲେଖେ ସଂସାରରେ କୌଣସି ଭକ୍ତ ନାହିଁ ଯିଏ ଲେଖିଛି ମୁଁ ଜାତିରେ ଯବାନ ବୋଲି, କୌଣସି ଭକ୍ତ ତାଙ୍କ ଜାତି ପ୍ରତିଗତ ଉଠିନାହାନ୍ତି କେତେବେଳେ, ସେ ସବୁ ପଦରେ ଲେଖିଛନ୍ତି କହେ ସାଲବେ କହିନ ମୁଁ ହୀନ ଜାତିର, ମୁଁ ହୀନ ଲୋକ ଆଉ ଜାତିର ହଉଛି ଯବାନ, ତୁମେ ତାକୁ କହୁଛ ସେ ମୁସଲମାନ ବୋଲି ସିଏ ବି ମାନୁଛନ୍ତି ମୁସଲମାନ ବୋଲି, ପାର୍ଥକ୍ୟ କଣ ରହୁଛି, ତୁମେ ମୁସଲମାନ ବୋଲି ଭାବି ତାକୁ ଘୃଣା କରୁଛ, ତୁମର ଭାବନା ଅଛି ଯେ ମୁସଲମାନ ଜଣେ ଭଗବାନଙ୍କୁ କେବେ ପାଇପାରିବ ନାହିଁ, ଏଇଟା ତୁମେ ଜାଣିନ ଧର୍ମରେ। ଭଗବାନ ତାହେଲେ ସର୍ବଧର୍ମାନ କହିଲେ ସେଠି ହିନ୍ଦୁ ଧର୍ମ ମୁସଲମାନ ଧର୍ମ ଖ୍ରୀଷ୍ଟିଆନ ଧର୍ମ ସବୁ ଧର୍ମକୁ ଛାଡ଼ିଲେ, ଭଗବାନ ତାହେଲେ ଧର୍ମ କଥା କହିଲେ ତୁମେ କୌଣସି ଧର୍ମ କଥା, ଆମେ ହିନ୍ଦୁ ଧର୍ମ ପାଳନ କରୁନେ, ଆମେ ମୁସଲମାନ ଧର୍ମ ପାଳନ କରୁନେ, ଆମେ ଖ୍ରୀଷ୍ଟିଆନ ଧର୍ମ ପାଳନ କରୁନେ, ବୈଷ୍ଣବମାନେ କେଉଁ ଧର୍ମ ପାଳନ କରୁଛନ୍ତି, କେବଳ କୃଷ୍ଣ ସନାତନ କୃଷ୍ଣ ଯାହା କହିଛନ୍ତି ଆମେ ସେ ଧର୍ମ ପାଳନ କରୁଛି, କଣ ସେଟା ମାମିକମ ଶରଣମ ବ୍ରଜ, ଆମେ କେଉଁ ଧର୍ମ ପାଳନ କରୁଛୁ, ପିତୃଦେବ ହ ମାତୃଦେବ ଏ ହିନ୍ଦୁ ଧର୍ମ ନା, ବାପାଙ୍କର ସେବା କର ପିତାଙ୍କର ଦେବାଙ୍କର ସେବା କରେ, ଆମେ କେବଳ ଗୋଟିଏ ଧର୍ମ ପାଳନ କରୁଛୁ ବୈଷ୍ଣବମାନଙ୍କର, କଣ ସର୍ବଧର୍ମାନ ବୋଲି ଦେଇଛ, ଆମ ଧର୍ମ କଣ, ଲୋକ କହିବେ ତୁମେ କଣ କେଉଁ ଧର୍ମ, ସେ ଲୋକ କୁହନ୍ତି ବାର ଜାତି ତେର ଗଲା ବୈଷ୍ଣବ ହେଲେ ସବୁ ଗଲା, ବାରଟା ଜାତି ତେରଟା ଗଲା, ବୈଷ୍ଣବ ହେଇଗଲେ ତୁମେ ସବୁ ଗଲା। ସେ ଆଉ ତୁ ଜାତି ପତି କୋଉ କାଟାଗୋରୀ ତୁମର, ତା ଅର୍ଥଟା କଣ? ତୁମେ କହୁଛ ମୁସଲମାନ ବାହାରକୁ, ସେତେବେଳେ ଯୋଉମାନେ ସେବକ ସହ ଯୋଉମାନେ ଭଗବାନ କହୁଥିଲେ କାହାକୁ, ସାଲାବେଗ ମୁସଲମାନ, ସିଏ ବି ଲେଖୁଛି ତୁମ ମୁସଲମାନ, ଡିଫରେନ୍ସ କଣ ମତେ କୁହ? ତୁମେ ସର୍ବଧର୍ମ ଜାଣିନ, ସିଏ ସେଟା ଜାଣିଛ ନାହିଁ, ଏତିକି ହେଲା ପାର୍ଥକ୍ୟ। ଧର୍ମ ସମସ୍ତେ ଜାଣନ୍ତି କିନ୍ତୁ ଧର୍ମର ରହସ୍ୟ କେହି ଜାଣନ୍ତି ନା, ଧର୍ମର ରହସ୍ୟକୁ ମହାଜନ ମାନେ ଜାଣନ୍ତି, ଆଉ ମହାଜନ ତାକୁ କୃପା କରି ଜାଣନ୍ତି। କେହି ପାଠ ପ୍ରବଚନ କରିଦେଲେ ଯେ ସେ ଧର୍ମର ରହସ୍ୟ ଜାଣିଛି ନାହିଁ, ସେ ଧର୍ମଟାକୁ ଗୋଟେ ପେଶ କରୁଛି, ଧର୍ମଟାକୁ କହିଦେଉଛି। ଧର୍ମର ରହସ୍ୟ ଅଲଗା, ଧର୍ମ ରହସ୍ୟଟା ଯୋଉ ଅଛି, ଧର୍ମର ଯୋଉ ରହସ୍ୟଟା ସେ କେବଳ ମହାଜନଙ୍କର ହୃଦୟର ସମ୍ପତ୍ତି। ଯଦି ମହାଜନ ସାଧୁ ମହାଜନ କାହାକୁ କୃପା କରିବେ, ସେ ଧର୍ମର ରହସ୍ୟଟା ତାଙ୍କ ହୃଦୟ ଭିତରେ ଆସିବ। ନହେଲେ ଧର୍ମ କଣ ଅଧର୍ମ କଣ ତ ଜାଣିପାରିବେନି, ଠିକ କଣ ଭୁଲ କଣ ତ ଜାଣିପାରିବେନି, କି ଜାଣିପାରିବେ? ଧର୍ମର ରହସ୍ୟଟା ଅଲଗା। ଲୋକମାନେ କହୁଛନ୍ତି ମୁଁ ବୈଷ୍ଣବ, ମୁଁ ବୈଷ୍ଣବ ଧର୍ମ ଜାଣି, ବୈଷ୍ଣବ ପଥର ଭିତରେ ଧର୍ମ ଜାଣିଛ, ଧର୍ମ ରହସ୍ୟ ଜାଣିନ। ରହସ୍ୟ କେବଳ କୃପା ଜଣାଯାଏ। ଭଗବାନ କଣ କହିବେ, ରାଜ ବିଦ୍ୟା ରାଜ ଗୁହ୍ୟମ ପବିତ୍ରମ ଇଦମ ଉତ୍ତମ। ଏ ଗୁହ୍ୟ ଜିନିଷ ଗୁଡାକ ସବୁ ସାଧୁଗୁରୁଙ୍କର ସମ୍ପତ୍ତି। ସେଟା ତୁମେ ଧର୍ମ ଜାଣିଛ, ପ୍ରାର୍ଥ ପ୍ରବଚନ କରୁଛ, ଭକ୍ତି କଣ ତୁମେ ଜାଣିପାରିଥାଉ, ରହସ୍ୟ ଜାଣିନ। ରହସ୍ୟଟା ଅଲଗା, ରହସ୍ୟଟା କେବଳ କୃପାରେ ମିଳେ। ହାଲା କରୁଛନ୍ତି କଣ କଣ ନା, ସାଲାବେ କହୁଛନ୍ତି ମୁସଲମାନ, ସିଏ ତ କହୁଛନ୍ତି ମୁସଲମାନ, କହି ସାଲାବେ କହିନ ଜାତିରେ ମୋ ଯବନ, ଶ୍ରୀରଙ୍ଗା ଚରଣ ତଳେ ରହିଥାଉ ମୋ ମନ, ବାପା ମୁଁ ବ୍ରାହ୍ମଣ, ପିତା ମୁଁ ମୋଗଲ ପୁଅ, ମାତା ମୁଁ ବ୍ରାହ୍ମଣୀ, ଏକୁଳ ଜନ୍ମିଲି ହିନ୍ଦୁ ନ ପିଏ ପାଣି। ସେ ତ ସେ ଲେଖିଦେଇଛନ୍ତି, ତ ଘୃଣା କରିବା କଣ ଦରକାର ଅଛି? ସିଏ ତ କହୁ, ଜଣକୁ ଘୃଣା କାହିଁ କରିବ, ସିଏ ଜବରଦସ୍ତିଆ କିଛି କରୁଥିବ ଘୃଣା, ସିଏ ଯଦି କହିଦେଉଛି ମୁଁ, ସିଏ ତ କହିଦେଉଛି ନା ମୁଁ ହଉଛି ମୁସଲମାନ, ମୋ ବାପା ହଉଛି ଯବନ, ମୋ ମା ହଉଛି ବ୍ରାହ୍ମଣୀ, ମୁଁ ଏମିତି କୁଳରେ ଜନ୍ମିଲି ହିନ୍ଦୁ ମୋ ପାଣି ପାଉନି, ତାଙ୍କୁ ଉଡ଼େଇବା କଣ ଦରକାର? ଆମେ କେଉଁ ଧର୍ମ ପାଳନ କରୁଛେ? ଆମେ ଏଇଭଳି ଧର୍ମ ପାଳନ କରୁଛେ, ଆମେ କୋଉ ସେକ୍ଟେରିଆନ ଧର୍ମ ପାଳନ କରୁନୁ, ଆମେ କେବଳ ଗୋଟିଏ ପ୍ରିନ୍ସିପଲ ଆମେ ଚାଲୁଛୁ। ତୁମେ ହିନ୍ଦୁ ତ, ହିନ୍ଦୁ କାହାକୁ ମାନୁଛ? ହିନ୍ଦୁ କାହାକୁ ମାନୁଛନ୍ତି? ଗୀତାକୁ ମାନୁଛ? ଗୀତାର ସାର କଣ? ତାର ପ୍ରକୃତ ହିନ୍ଦୁ କିଏ? ବୈଷ୍ଣବମାନ ପ୍ରକୃତ ହିନ୍ଦୁ। ହିନ୍ଦୁମାନଙ୍କର ଧର୍ମଗ୍ରନ୍ଥ କଣ? ଭଗବତ ଗୀତା। ତାହେଲେ ଭଗବତ ଗୀତାର ସାର କଣ? ସର୍ବଧର୍ମ ପ୍ରତ୍ୟେଜ୍ୟ ମାମେକମ ଶରଣ ମରଜ, କୃଷ୍ଣଙ୍କର ଶରଣ ଯିବା। ତାହେଲେ ଆମେ କାହାର ଶରଣ ଯାଉଛୁ? ଆମେ କୃଷ୍ଣ ଯାହା କହିଛୁ ସେଇଟା କରୁଛୁ, ତାହେଲେ ଆମେ ପ୍ରକୃତରେ ହିନ୍ଦୁ କି ନୁହେଁ? ତୁମେ ହିନ୍ଦୁ ହେଲେ ବି ଖିଚୁଡ଼ି, ହଁ ତୁମେ ସ୍ଥିତି ହିସାବରେ ସେବା କରୁ, ତୁମେ ହିନ୍ଦୁ ନୁହଁ ବୋଲି ଆମେ କହୁନୁ ଯେ ତୁମେ ହିନ୍ଦୁ, ପ୍ରକୃତ ହିନ୍ଦୁ ତୁମେ ନୁହଁ। ସେଥିପାଇଁ ଏଇ ଧର୍ମଟା ସନାତନ ଧର୍ମ, ସବୁ ଧର୍ମକୁ ଛାଡ଼ିକି କୃଷ୍ଣଙ୍କର ଶରଣ ଯିବ। ଭଗବାନ ଭଗବାନ ଗୀତାରେ କହିଲେ ନା, ସାରବାକୁ ବୁଝିପାରୁଥିଲେ ସେଇଟା, ଏମାନେ ବୁଝିପାରୁନଥିଲେ, ଏମାନେ ଗୋଡ଼ା ଗୋଡ଼ି ଯେତେବେଳେ ସବୁବେଳେ କହିଲେ କହିଲେ ଏଠି ତ ବିକ୍ଷେପ ହଉଛି, ଏମାନେ ଧର୍ମ କିଛି ବୁଝିପାରୁନାହାନ୍ତି, ସେ ଦେହ ଦୃଷ୍ଟି ହେଲେ ଯେତେବେଳେ ମୁସଲମାନ ବୋଲି କହୁଛନ୍ତି, କଣ ତାଙ୍କ ଦେହ ଦୃଷ୍ଟି ରଖିଲେ ନା, ପଳେଇଗଲେ ଛାଡ଼ିକି ଆଉ ଏଇ ରଥଯାତ୍ରା ପୂର୍ବରୁ ତ କହିଲେ ନାହିଁ, ଏବେ ଆଜ୍ଞା ହଉ ଜୀବନରେ ଥିବି ଯେତେ, ଜୀବନରେ ଥିବି, ଯିବି ବୃନ୍ଦାବନ ଦର୍ଶନ କରିବି, ଯାଇ ଶ୍ରୀମଧୁସୂଦନ କାଳେ ମୁଁ ଯମୁନାରେ ସ୍ନାନ କରିବି, ସେ ଲେଖିଲେନି ସେଟା ପ୍ରଭୁ, ଏଇଟା ଏଇ ପ୍ରାର୍ଥନାଟା ଲେଖି ଗଲେ ନା, ଆଉ ସେଠି ଲାଷ୍ଟ ପଦ ଦେଖିବେ ସେଇଠି, ଏବେ ଆଜ୍ଞା ହଉ ଯିବି ବୃନ୍ଦାବନ, ଭଗବାନଙ୍କୁ ପ୍ରାର୍ଥନା କରିକି ବୃନ୍ଦାବନ ଗଲେ, ଏ ରଥଯାତ୍ରା କିଛି ଦିନ ପୂର୍ବରୁ ପଳେଇବେ, ବୃନ୍ଦାବନ ଗଲେ ଜାଣିଥିଲେ କୃଷ୍ଣ ଜଗନ୍ନାଥ ଅଭିନ୍ନ ଗଲେ ବୃନ୍ଦାବନ ଯାଇ ବୃନ୍ଦାବନ ସବୁ ଦର୍ଶନ କରିକି ରାଧାକୁଣ୍ଡରେ ଶୋଇଛନ୍ତି, ଆସିଲା ଜଗନ୍ନାଥ ସ୍ୱପ୍ନରେ ପହଞ୍ଚେ, ଚାଲ ଶୀଘ୍ର ଚାଲ, ତୁମେ ନ ଆସିଲେ ରଥଯାତ୍ରାରେ ରଥରେ ମୁଁ ଗଡ଼ିବି ନାହିଁ। ଦେଖ ଏଠି କଣ ପାର୍ଥକ୍ୟ ରହିଲା, ପୂଜା ଇଏ ରଥରେ ପୂଜା ହେଇଥିବ ନା, ରଥ ପୂଜା ହେଲା, ସେ ଯେତେ ଠାକୁର ପହଣ୍ଡି ହେଲେ, ସବୁ ପ୍ରକାର ମନ୍ତ୍ର ଫନ୍ତ୍ର ଯେତେ ତୁମେ ପଢାପଢି କଲ ସବୁ କରିଦେଲ, କିନ୍ତୁ କୃଷ୍ଣ ତୁମ ସେଥିରେ ନାହାନ୍ତି, ଜଗନ୍ନାଥ ସେଥିରେ ଖୁସି ନାହାନ୍ତି, ତୁମେ ସବୁ ବିଧି ହିସାବରେ କରିଦେଇଗଲ, ସେ ବିଧିରେ ବସ ନୁହନ୍ତି, ବିଧି ଯେତେ ବିଧି ତୁମେ ରଖିଛ ଶାସ୍ତ୍ର, ଯେତେ ବିଧି ରଖା ଯାଇଛି ବିଧି ବିଧି ରାସ୍ତାରେ ରହିଯିବ, ସବୁ ବିଧିର ଉର୍ଦ୍ଧ ହେଲା ଗୋଟିଏ ଜିନିଷ, ଏ କୃଷ୍ଣଙ୍କ ପାଇଁ ହିଁ କୃଷ୍ଣଙ୍କୁ ପ୍ରୀତି କରିବା, ସବୁ ଧର୍ମକୁ ଛାଡ଼ି କୃଷ୍ଣଙ୍କୁ ଭଲ ପାଇବା, ଏଇଟା ହଉଛି ପ୍ରୀତି, ଏଟା ସମସ୍ତେ ଉର୍ବର ବିଧି ଉର୍ଦ୍ଧାର, ବିଧିର ଉର୍ଦ୍ଧାର ଅଛି, କିଏ ସଂସାର ଅଛି ଠାକୁରଙ୍କୁ ବାଡ଼ିରେ ବାଡ଼ାଏ କହିଲେ ଦେଖିବା, ଗୋଡ଼ୁଥିଲେ ସମସ୍ତେ ପଡ଼ୁଛୁ, ଯଶୋଦା କଣ କରୁଥିଲେ ବାଡ଼ି ଧରି ଗୋଟାଉଥିଲେ, ବାଡ଼ି ଧରି ଗୋଟା, ଏବେବି ଚୈତନ୍ୟ ମହାପ୍ରଭୁଙ୍କର ଅଛନ୍ତି, ସେ ଗଲେ ଦେଖିବ ଗୋରୁଦାସ ପଣ୍ଡିତଙ୍କର ବାଡ଼ି ଅମ୍ବିକ କାଲନାରେ ସେ ଘୋଟାଉଥିଲେ ବାଡ଼ି ଧରିକି, କାହିଁକି ନା ଆସିବା ରୋଷେଇ କରିକି ବୁଢା ବୟସରେ ଆସିକି ଭୋଗ ଲଗେଇଲା ବେଳକୁ ଗୋନି ତ ତାଙ୍କ ଭାରିକି ପଳେଇବେ ଖେଳିବା ପାଇଁ ଯମୁନାଙ୍କୁ, ଏ କଣ ଗଙ୍ଗା କଣ କେତେ ମୁଁ ଖୋଜିବି, ଭୋଗ ଲଗେଇକି ରେଡି କରିଦେଲା ବେଳକୁ ଦେଖିଲା ବେଳକୁ ପଳେଇଯିବେ ଗୋଟେ ବାଡ଼ି ଧରି ଗୋଟିଏ କୁଆଡେ ଆସୁନା କାହିଁକି, ଦୌଡ଼ି ଦୌଡ଼ି ଆସିକି ପଶିବେ, ଆଜି ବି ଯେତେବେଳେ ସେ ବାଡ଼ି ଧୁଆ ହେଇଛି କୋଉ ବି ଦିଏ ଠାକୁରଙ୍କୁ ବାଡ଼େଇବା, ହଁ ମୟୂର ପୁଚ୍ଛ ଦବ ଚାମର ଆଲଟ ଅଭିଷେକ ସବୁ କରି ତାପରେ ବାଡ଼ିରେ ଠେଙ୍ଗା ପିଟିବ ବିଧିର ଉପରେ ସବୁ ଏ ସର୍ବଧର୍ମାନ ଷ୍ଟେଜ ପଳେଇ ଗଲେ ଯମୁନା ଶୋଇଛନ୍ତି ରାଧା କୁଣ୍ଡରେ ଠାକୁର ସ୍ୱପ୍ନ ଦେଲେ ଜଗନ୍ନାଥ ଆସ ମତେ ଭଲ ଲାଗୁନି ତୁମେ ନ ରହିଲ ରଥରେ, ଭକ୍ତ ହଉଛନ୍ତି ପ୍ରାଣ ତୁମେ ଭାବନି ଭଗବାନ ଶ୍ରୀକ୍ଷେତ୍ର ଅଛନ୍ତି ଆଉ କେଉଁଠି ନାହାନ୍ତି ବୋଲି, ତାଙ୍କ ଘର ହେଇପାରେ କଣ ବୁଝିପାରୁଛ ନା ନାହିଁ, ସ୍ୱାମୀ ସ୍ତ୍ରୀ ଘରେ ରହୁଛନ୍ତି କିନ୍ତୁ ଆପଣ ଘରେ ଥିଲେ ବି ଆପଣ ଯାହାକୁ ଭଲ ପାଉଛନ୍ତି ଆପଣ ସେଇଠି ଆପଣ ରହିଛନ୍ତି, ଗୋଟେ କମନ ଇଏ ନା ଆଉ ଆପଣ ପୁଅଟାକୁ ଭଲ ପାଉଛନ୍ତି, ପୁଅ ବର୍ତ୍ତମାନ ହଷ୍ଟେଲରେ ଭୁବନେଶ୍ୱର, ଆପଣ ଘରେ ଥିଲେ କଣ ହବ ଆପଣ ମନ କୋଉଠି, ଭୁବନେଶ୍ୱର ପୁଅଟା ଖାଇଲା କି ନା ରାତି 9ଟା ହେଲା ଶୋଇଲା କି ନାହିଁ, ତୁ ବାବୁ ରେ ତୁ ଖାଇଲୁ କି ରେ ଫୋନ ଲଗା, ତ ମନ କୋଉଠି ରହିଛି, ମନରେ ସେଠି ଭଗବାନ ପୁରରେ ଅଛନ୍ତି ଧାମରେ ଅଛନ୍ତି କିନ୍ତୁ ମନରେ କେତେ ଭଗବାନ, ମନ କୋଉଠି ଅଛି, ଯିଏ ଶୁଦ୍ଧ ଭକ୍ତ ଯେଉଁଠି ତାଙ୍କୁ ଚିନ୍ତା କରୁଛି, ସେ ଯିଏ ପ୍ରେମିକ ତାକୁ ତାଙ୍କ ପାଖରେ ଯିଏ ଅଛନ୍ତି, ସେଥିପାଇଁ ସେ ଲେଖିଲେ ନା ଏଇଟା ସାରବେଙ୍କର ପଦ ନା, ଆଉ ଧନୁ ପଛେ ପଛେ ବସା ଧାଏ କ୍ଷୀର ଲୋଭେ ଭକତ ପଛରେ ତୁଇ ଥାଉ ସେ ଭାବେ, ଏକା ଏକା ତୋ ଭକତ ଜୀବନ ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର, ସିଏ ତାଙ୍କ ଲେଖା ନା ଆଗେ ଲେଖିପାରିବେନି, ସବୁ ଲେଖି ଦେଇଛନ୍ତି ସିଏ, ଆଉ ସେ ତା ଅନୁଭବଟା ଲେଖା ନା, ଆଉ ଧେନୁ ପଛେ ପଛେ ବସା ଗମେ କ୍ଷୀର ଲୋଭେ, ଧେନୁ ପଛରେ ବସା ଦୌଡ଼ୁନି ଭକତ ପଛରେ ତୁଇ ଥାଉ ସେ ଭାବେ, ତାନେ ଧେନୁ କିଏ ହେଲା ନା ଭକ୍ତ ହେଲା, ବସା କିଏ ହେଲେ ତାହେଲେ ବସାକୁ କିଏ ଜନ୍ମ ଦିଏ, ତୁମେ ଭଗବାନଙ୍କୁ ବଡ କରୁଛ ତ, ଦେଖ ଏଇ ଗୋଟେ ପଦରେ ସାଲ ବେଗରେ ଗୋଟେ ପଦରେ କାଟି ଗୋଟେ ଦିଆଯିବ, ଭକ୍ତକୁ କେମିତି ଭଗବାନ ବଡ କରୁଛନ୍ତି ସେ ଜାଣିଛନ୍ତି ଏଇଟା, ଆରେ ମୁଁ ଯବନ ମୁସଲମାନ କୂଳରେ ବଡ ମୋ ପାଇଁ ରଥ ଅଟକେଇ ଦେଲେ, ଦେଖ ମୋତେ ଯାଇ ବୃନ୍ଦାବନ ଡାକିକି ଆଣିଲେ, ସେଥିପାଇଁ ସେ ଲେଖିଲାଣି ସେ ପଦଗୁଡା, ଧନ ପଛେ ପଛେ ବସା ଧାଏ କ୍ଷୀର ଲୋଭେ ଭକତ ପଛରେ ତୁଇ ଥାଇ ସେବା, ଭକ୍ତ ପାଖରେ କ୍ଷୀର ଅଛି, ବାଛୁରୀ ବାଛୁରୀ ଦୌଡୁଛି କାହିଁ ମା ପଛରେ, କ୍ଷୀର ଛାଡ଼ିଗଲା ଆଉ ମାକୁ ପଚାରିବ କିଛି ପଚାରିବନି, ଆଉ କାହା ପଛରେ ଦୌଡୁଛନ୍ତି ଭଗବାନ, ଭକ୍ତ ପଛରେ, ତା ଭକ୍ତ କଣ ହେଲା ଗାଭି ତା ଭାଇ କ୍ଷୀର ଅଛି, ବାଛୁରୀ କାହା କତୁରୁ ଆସିଛି, ଗାଈ ପାଖରୁ, ଭଗବାନ ସୃଷ୍ଟି ଜଗତର ମାଲିକ ହେଲେ ବି ଭକ୍ତ ପାଖରୁ ସବୁକିଛି ଆସିଛି ତାଙ୍କର, ଭକ୍ତ ବିନା ସେ ରହିପାରିବନି, ଭକ୍ତ ନାହିଁ ତ ଭଗବାନ ନାହାନ୍ତି, ସେଥିପାଇଁ ଭାରତବର୍ଷରେ ଶହ ଶହ ମନ୍ଦିର ଅଛନ୍ତି ଭଗବାନ ସେଠି ନାହାନ୍ତି, ଇଏ ଆମର ଫିଲୋସଫି, ଯଦି ସେଠି ଭକ୍ତ ତାଙ୍କୁ ଭଲ ପାଇବା ଲୋକ ନାହାନ୍ତି ସେ ଭଗବାନ ସେଠି ନାହାନ୍ତି, ଆପଣ ରହିବେ କି ସେଠି, ଆପଣ ଗାଁରେ ରହିବେ କି, ଆପଣ କି ଭଲ ପାଉନି ରହିବେ ସେଠି, ଏଠାରେ କମନ ପ୍ରିନ୍ସିପୁଲ ଲୋକ କଣ ଆପଣ କହୁଛନ୍ତି ବାବା ଯିଏକି ଠାକୁର ହେଠି ନାହାନ୍ତି, ନାଇଁ ନାଇଁ ଭାଇ ତୁମେ ଠାକୁର ମନ୍ଦିର ପ୍ରତିଷ୍ଠା କରୁଛ ଭଗବାନ ସେଠି ନାହାନ୍ତି, ଆମ ଫିଲୋସଫି ଅଲଗା ଆମ ଦର୍ଶନ ଅଲଗା, ତୁମେ ଆମକୁ ଡିଫିଟ୍ କରିପାରିବନି, ଆସ ତୁମ କାନ ମୁଡ଼ିକି ଛାଡ଼ିଦେବୁ ସବୁ ସବୁ ବୋକା କରି ଛାଡ଼ିଦେବୁ, ତୁ କାଟିପାରିବନି, ଆମେ ମନ୍ଦିର କରୁଛୁ କାହିଁକି ଭଗବାନ ନାହାନ୍ତି, ନାଇଁ ଭଗବାନ ରହିବେନି ସେଠି ତୁମ ମନ୍ଦିରରେ କାହିଁକି, ତୁମେ ସେଠି ରହିବ କି, ତୁମେ ଯଦି ଭଲ ନ ପାଉଛି କିଏ, ତୁମେ ସେ ଗାଁରେ ରହିବ, ତୁମେ ସେ ଘରେ ରହିବ, ଭଗବାନ କେମିତି ରହିବେ, ଭଗବାନ କାଠ ଭାଷଣ ହେଇଛନ୍ତି କି, ସେଟା କୁହନି ଯେ ତୁମେ ଗୋଟେ ମନ୍ଦିର ତିଆରି କରିଦେଲେ କୃଷ୍ଣ ସେଠି ରହିଯିବ ବୋଲି, ରହିବେନି, ତୁମକୁ ଭକ୍ତ ହବାକୁ ପଡିବ, ତୁମେ ଭଲ ନ ପାଇଲେ କୃଷ୍ଣ ରହିବେନି, ତୁମେ ଭଲ ପାଇଲେ ସେ ତୁମ ପାଇଁ ଭଗବାନ, ତୁମେ ଭଲ ନ ପାଇଲେ ତୁମ ପାଇଁ ସେ ପଥର, ଭଲ ପାଇଲେ ହବ, ଭଲ ନ ପାଇଲେ ହବନି, ଭଲ ନ ପାଇଲେ ହବନି, ଏ ପ୍ରେମ ତ ଆଉ ସବୁ ଧର୍ମଟା ଛାଡ଼ିବାକୁ ପଡିବ, ଏ ସରଳ ଜିନିଷ ଗୁଡା ଲୋକ ବୁଝିପାରୁ ନାହାନ୍ତି, ହଁ ଆମେ ଠାକୁର ପୂଜା କରୁ, ତୁମେ ପୂଜା କରୁଛ, ତୁମେ ରଥଯାତ୍ରା କର, ତୁମେ ଯାହା କିଛି କର, ତୁମେ ଭଗବାନଙ୍କର ପ୍ରେମିକ ଭକ୍ତ କି, ଭଗବାନଙ୍କୁ ଭଲ ପାଉଛ କି, ଯଦି ଭଗବାନଙ୍କୁ ଭଲ ପାଉଛ ତାହେଲେ ଭଗବାନ ତୁମ ପାଖରେ ସେଠି ଅଛନ୍ତି, ଭଲ ନ ପାଉଛ ଭଗବାନ ଏଠି ନାହାନ୍ତି, ସେ ତାଙ୍କର ଯିଏ ଯିଏ ଭଲ ହବ ତାଙ୍କର କତିକି ପଳେଇଛ, ତୁମକୁ ଯିଏ ଭଲ ପାଇବ, ସିଏ ଆପଣ ପୁଅ ସିଏ ଯଦି ମତେ ଭଲ ପାଇଲା ସେ ଆପଣ ଘରେ ରହିବ, ହଁ ମୁଁ ପଳେଇବି ସେଠି ମଠ ମଠ ପଳେଇବି, ତାର ଟିକେ ଖାଇବା ପିଇବା ଭଲ ମିଳିଲା କଣ ହେଲା ତାକୁ ମୁଁ ଭଲ ପାଇଲି ସେ ପଳେଇଛି, ଜନ୍ମ ଦେଲା ଆପଣ କଣ ସେ ରହିବେନି ଭଗବାନ ସେଇଭଳିଆ, ତାଙ୍କ ଯିଏ ଭଲ ପଡ଼େ ସେ ତାଙ୍କ ପଳେଇଯିବେ, ଆଉ ପୁଣି ସେଟା ପଳେଇଯାଉଛି ଆଉ ଭଗବାନ ରହିବେ ତାଙ୍କ କତିରେ ରହିବେନି, ଭଗବାନ କାହାର ସମ୍ପତ୍ତି ନୁହନ୍ତି, ଜଗତର ତାଙ୍କର ସମ୍ପତ୍ତି, ତ୍ରିଭୁବନ ତାଙ୍କର ସମ୍ପତ୍ତି, କିନ୍ତୁ ସେ ହେଉଛି ଭକ୍ତର ସମ୍ପତ୍ତି ଭକ୍ତର ଏଇଟା ସୋଲ୍ ପ୍ରୋପ୍ରାଇଟର ଭକ୍ତ ସେଥିପାଇଁ ସେ କହିଦେଲେ ଧନୁ ପଚେ ପଚେ ବସା ଗମେ କ୍ଷୀର ଲୋଭେ ଭକ୍ତ ହେଲା ଗାଭୀ ବସା ଭଗବାନ ଦୌଡ଼ୁଛନ୍ତି ପଛରେ ଆଉ କ୍ଷୀର ଦେଲେ ମୁଣ୍ଡିଆ ମୁଣ୍ଡିଆ ମାରିବେ କିଏ ପାଛରେ ମୁଣ୍ଡା ମୁଣ୍ଡା ମାରିବେ ସେ ପନେଇଲେ କ୍ଷୀର ଟିକେ ପାଇବେ ଯେ ନ ପନେଇଲେ ଗଲା ଭଗବାନ ସେଭଳିଆ କଣ ଟିକେ ମତେ ଟିକେ କଣ ମୁଁ ଦେବିନି ବର୍ତ୍ତମାନ ମୋ ମନ ଭଲ ନାହିଁ କଣ କରିବେ ସେ ବସିକି ରହିବେ ଆଉ ଦେଖୁନ ଛୁଆ ମୁଣ୍ଡିଆ ମାରି ମାରି ସେ ତାର ପନେଇବନି ନ ପନେଇଲେ କ୍ଷୀର ପିଇବ କୋଉଠି ଭଗବାନ ସେଇଭଳିଆ ଭକ୍ତ ପଛରେ କୋଟାନ୍ତି ପଳେଇଲେ ଯାଇ କୋଉଠି ରହିଲେ ଆମର ରାଧାକୁଣ୍ଡରେ ସ୍ୱପ୍ନ ଦେଲେ ଆସ ଶୀଘ୍ର ଶୀଘ୍ର ରଥଯାତ୍ରା କାଲି ଅଛି ତୁମେ ନ ଆସିଲା ପର୍ଯ୍ୟନ୍ତ ରଥ ଚାଲିବିନି ମୁଁ ଆଉ ଭଗବାନ କାହାର କଣ ଲକ୍ଷ ଲକ୍ଷ ଭକ୍ତ ନଥିଲେ ସେଠି ଲକ୍ଷ ଲକ୍ଷ ଲୋକ ନଥିଲେ ଜୟ ଜଗନ୍ନାଥ କହୁନଥିଲେ ଟାଣୁନଥିଲେ ପୂଜା ହଉନଥିଲା ଉପାସନା ହଉନଥିଲା ସବୁ ତୁମେ କର ଯିଏ ସର୍ବଧର୍ମ ଛାଡ଼ିନି ଏ ଗୋପୀମାନଙ୍କ ଭଳି ଯିଏ ସବୁ ଧର୍ମ ଛାଡ଼ିନି ଯିଏ କୃଷ୍ଣଙ୍କୁ ଭଲ ପାଇନି କୃଷ୍ଣ ତାର କେବେ ହେବେନି ଅଟକି ରହିଲା ରଥା ହବ ସେଇଠି ସେ ପଦ ଲେଖିଲେ ନା ଆଉ ସାତଶହ ପଚାଶ କୋଷ ଦିଗ ଦିଶୁ ନାହିଁ ହଁ ଚାଲି ନ ପାରାଇ ମୋ ଯିବା ଯାଏ ନନ୍ଦି ଘୋଷ ଥିବା ରହି ସାତଶହ ପଚାଶ କୋଷ ନା ବୃନ୍ଦାବନ ଏଟା ସାତଶହ ପଚାଶ କୋଷ ହେଲେ କୋଷଟା କେତେ କିଲୋମିଟର ହିସାବ କରିଦେବ ନା ତିନି କିଲୋମିଟର ତିନି ସାଢେ ତିନି କିଲୋମିଟର ଭିତରେ ସେତିକି ରାସ୍ତା ଆଉ ଜଙ୍ଗଲ ଭିତରେ ପୁଣି ଆସିବେ ମୋ ଯିବା ଯାଏ ନନ୍ଦି ଘୋଷ ଥିବା ରହି ଜଗବନ୍ଧୁ ହେ ଗୋସାଇ ଲେଖିଲେ ସେଠି ଆଉ ରଥ ଅଟକି ରହିଲା ଆଉ ସେଥିରେ କଣ ପଣ୍ଡା ପଡିଆରୀ ରାଜା ସବୁ ଥିଲେ କି ନାହିଁ ସବୁ ଥିଲେ ସବୁ ପ୍ରାର୍ଥନା କାହା କଥା ସେ ଶୁଣିବେନି ସେ କାହା କଥା ଶୁଣିବେନି ଭଗବାନ ଏଇଭଳି ଭକ୍ତର ବସ ଆସିଲେ ଆଉ ଆସିକି ସେ ପଦ ତାଙ୍କ ପଦ ଗୁଡାକ ମୁଁ ଆଗରୁ ପଢୁଥିଲି ତା ଲେଖା ଅଛି ସେ ପଦ ପଦ ସେ ଲେଖିଛନ୍ତି କୋଉଠି ବଳଗଣ୍ଡି ନା କଣ ସେଟା ନା ବଳଗଣ୍ଡି ପାଖରେ ସେଠି ରଥ ଅଟକି ସେଇଠି ରଥ ରହିଛି ତାଙ୍କ ସମାଧିରେ କୋଉଠି ଅଛି କି ସମାଧିରେ ସାଲୁଙ୍କ ସମାଧି ଦେଖିନାହାନ୍ତି କି ଗ୍ରାଣ୍ଡ ରୋଡ୍ରେ ଦେଖିବେ ନା ଆଉ ଏଣୁ ଗଲାବେଳେ ବାଁ ସାଇଡ୍ରେ ପଡିବ ଏଣୁ ଗୁଣ୍ଡିଚା ମନ୍ଦିରଠୁ ଗଲାବେଳେ ବାଁ ସାଇଡ୍ରେ ସାଲବେଗଙ୍କ ସମାଧି ସେଠି ଅଛି ବଳଗଣ୍ଡି ବାଁ ସାଇଡ୍ରେ ସେଠି ରଥ ଠିଆ ହେଇକି ରହିଛି ସେତେବେଳେ ତ ସମାଧି ନଥିଲା ସେତେବେଳେ ସେଇଠି ରଥ ଥିଲେ ବଳଗଣ୍ଡି ସେଠି ସେ ଗୋଟେ ପଦ ଲେଖି ଗାଇଲେ ସବୁ ପଣ୍ଡା ପଡିଆରୀ ସବୁ ଅପେକ୍ଷା କରି ତାଙ୍କୁ ଉଠାଉଥିଲେ ନା ଆଗରୁ ଇଏ ଲାଲବେଗର ପୁଅ ଏ ଭଗବାନ ତୁମର ନୁହନ୍ତି ଭଗବାନ କାହାର ନୁହନ୍ତି ଭଗବାନ ଜଣଙ୍କର ସେ କାହାର ନା ଗୀତାରେ ଯୋଉ ଶ୍ଲୋକ କହିଲେ ସେ ଶ୍ଲୋକଟାକୁ ଯିଏ ପାଳନ କରୁଛି ତାଙ୍କର ସେ ହିନ୍ଦୁର ନୁହନ୍ତି ମୁସଲମାନ ନୁହନ୍ତି ଖ୍ରୀଷ୍ଟିଆନର ନୁହନ୍ତି ପୁରୁଷର ନୁହନ୍ତି ସ୍ତ୍ରୀର ନୁହନ୍ତି ବିଦେଶର ନୁହନ୍ତି ଦେଶୀର ନୁହନ୍ତି ତୁମେ ଖାଲି ମିଛରେ କହୁଛ ଜଗନ୍ନାଥ ମୋର ଆରେ ତୁମର ନୁହନ୍ତି ଭଗବାନ ଭଗବାନ ସମସ୍ତଙ୍କର ଭଗବାନ କାହା ହୃଦୟରେ ନାହାନ୍ତି ମତେ କୁହ କାହା ହୃଦୟରେ ନାହାନ୍ତି ହିନ୍ଦୁ ହିନ୍ଦୁ ଦେହରେ ଯୋଉ ରକ୍ତ ମାଂସ ଶରୀର ସେ ଯେମିତି ଜନ୍ମ ହଉଛି ମୁସଲମାନ ଅଲଗା ଉପରେ ଜନ୍ମ ହଉଛି କି ହାର୍ଟ ଅପରେସନ ଯେତେବେଳେ ହିନ୍ଦୁ ରହୁଛି ତା ହାର୍ଟଟା ଅଲଗା ମୁସଲମାନ ଡକ୍ଟର ଉପଚାର ତା କାନନାକ ଅଲଗା ତା ସୃଷ୍ଟିର ସର୍ଜନା ଶକ୍ତିଟା ଭଗବାନଙ୍କ ସୃଷ୍ଟିଟା ଯିଏ କରିଛନ୍ତି ତାର ଗୋଟିଏ ପ୍ରକାର ଯିଏ କରିଛନ୍ତି ଯଦି ଭଗବାନ ଗୋଟିଏ ନା ନା ଅଲଗା ପ୍ରକାର ଅଛି ମୁସଲମାନ ଗୋଟେ ଅଲଗା ପ୍ରକାର ଛୁଆକୁ ଜନ୍ମ ଦଉଛନ୍ତି ହିନ୍ଦୁ ଗୋଟେ ଅଲଗା ପ୍ରକାର ଜନ୍ମ ଦଉଛି କି ସୃଷ୍ଟିର ସବୁ ମାନଙ୍କ ପାଇଁ ଗୋଟିଏ ପ୍ରିନ୍ସିପଲ ରଖାଏ ତାଙ୍କ ହୃଦୟରେ କିଏ ରହିଛନ୍ତି ଜଗନ୍ନାଥ ରହିଛନ୍ତି ଭଗବାନ ତାଙ୍କ କାହାର ଇଏ ମିଛର ଖାଡ଼ି ମାଡ଼ପିଟ ଲାଗିବା କଥା କାହିଁକି ନା ଗୋଟେ ପଏଣ୍ଟକୁ ଆସିପାରୁନାହାନ୍ତି ସର୍ବଧର୍ମ ପରିତ୍ୟଜ୍ୟ ଭଗବାନ ତାଙ୍କର କାହାର ଯିଏ ସବୁ ଧର୍ମକୁ ଛାଡ଼ି ପାରିଲା ଆଉ କୃଷ୍ଣଙ୍କର ଶରଣ ଗଲା ମାମେ କମ ଶରଣ ବ୍ରଜ ସେ ତାଙ୍କର ଆଉ କାହାର ନୁହନ୍ତି ସେ ହିନ୍ଦୁ ହେଇପାରେ ମୁସଲମାନ ହେଇପାରେ ଖ୍ରୀଷ୍ଟିଆନ ହେଇପାରେ ସବରି କଣ ଥିଲା ସବରି ହନୁମାନ କଣ ଥିଲେ ଦେଖ କଣ ତାଙ୍କ ନା ଭଲୁକ ଭଗବାନ କଣ ଥିଲେ ସମସ୍ତଙ୍କ ହୃଦୟରେ କୃଷ୍ଣ ଅଛନ୍ତି କିଏ କୃଷ୍ଣ କାହାର କେବେ ତୁମେ ଡିମାଣ୍ଡ କରନି ତୁମର କୌଣସି ଅଧିକାର ନା ଡିମାଣ୍ଡ କରେ ଭଗବାନ ମୋର ବୋଲି ହିନ୍ଦୁ ବି ତୁମେ କହିପାରିବେନି ମୁସଲମାନ ବି କହିପାରିବେନି ଖ୍ରୀଷ୍ଟିଆନ ବି କହିପାରିବେନି ଏଇଟା ଆମର ପ୍ରିନ୍ସିପଲ ଏ ବୈଷ୍ଣବ ପ୍ରିନ୍ସିପଲ ତୁମେ କେବେ କହିପାରିବନି ଭଗବାନ ଆମର ସେକ୍ଟର କଣ କହୁଥିଲେ ସେକ୍ଟର ଗୋଟେ ସେକ୍ଟରିଆନ କଣ କୁହାଯିବ ଓଡ଼ିଆରେ ତାକୁ ମାନେ ଗୋଟେ ସମ୍ପ୍ରଦାୟ ତୁମେ କରିପାରିବନି ନା ଭଗବାନ ଆମର ବୋଲି ସେମିତି ନୁହନ୍ତି ଭଗବାନ କାହାର ଯିଏ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ସବୁ ଛାଡ଼ିକି କୃଷ୍ଣଙ୍କ ଶରଣ ଭଗବାନ ତା ସେ ହିନ୍ଦୁ ହେଇପାରେ ମୁସଲମାନ ହେଇପାରେ, ସେଇ କୃଷ୍ଣ ପାଇବେ। ଯାହାର ପ୍ରେମ ଅଛି, ମମତା ଅଛି, ସେ ଭଗବାନଙ୍କୁ ଜାଣିପାରିବେ ପୂର୍ଣ୍ଣ ଭାବରେ। ନହେଲେ କିଏ ଜାଣିପାରିବେ? ଆସିକି ସେଠି ସେ ଲେଖିଲେ ଗୋଟେ ପଦ, ସେ ବଳଗଣରେ ଗୋଟେ ପଦ ଗାଇଲେ, ସେ ପଦର ଗୋଟେ ପଦ ମନ ଅଛି ଖାଲି। ଦିନହୀନ ଯବନରେ ଏତେ ଶରଧା, ବଳଗଣ୍ଡି ପଥେ ପ୍ରଭୁ କରେ ବିଜୟ। ସେ ଗୋଟେ ପଦ ଗାଇଲେ, ଆସିଲେ ଦେଖିଲେ ରଥର 750 କୋଶ କହିଥିଲେ ନା, ଆରେ ସତୁଶତ ଭଗବାନ ଅଛନ୍ତି, ପାଗଳ ହେଇଗଲେ ଦେଖିଆରି ଲକ୍ଷ ଲକ୍ଷ ଲୋକ ଜଗତର ନାଥ ଆପଣ ଇ ମୁସଲମାନ ପାଇଁ ଆପଣ ଜଗିକି ଆଦିବାଦ ରଥର ଅଛନ୍ତି। ସେଠି ସେ ପଦରାକୁ ଲେଖିଲେ, ଦିନହୀନ ଯବନରେ ଏତେ ଶରଧା, ଏ ଦିନହୀନ ଯବନକୁ ଆପଣ ଏତେ ଭଲ ପାଉଛନ୍ତି, ପ୍ରଭୁ ଆପଣ ବଳଗଣ୍ଡି ପଥରେ ବିଜେ କରନ୍ତି। ଏତିକି କହିଲା ମାନେ ରଥ ତାର ଅଟୋମେଟିକ ଗଲେ। ସେଠି ଜାଣିଲେ ନା ଲୋକ ଆଉ ସାରଲୋକଙ୍କୁ, ଆଉ ସମସ୍ତେ ତାଙ୍କ ଚରଣରେ ଭଗବାନ କାହାର ମନ୍ଦିର, ଆମେ ଅଭିମାନ କଲେ କଣ, ମନ୍ଦିର କରିଦେଲେ କଣ ଭଗବାନ ଆମର ହେବେ କି? ପିଲାଛୁଆ ଜନ୍ମ କରିକି ଆମେ ପିଲାଛୁଆ ଆମର ହଉନାହାନ୍ତି, ରହିପାରୁଛନ୍ତି? ଆମେ ଗୋଟେ ଆମେ ଆମ ସ୍ନେହ ମତରେ ଗୋଟେ ପିଲାଛୁଆକୁ ବାନ୍ଧି ପାରୁନେ, ଆମେ ଏତେ ୱିକ୍, ଆମେ ଏତେ ଦୁର୍ବଳ, ଯାହାକୁ ଜନ୍ମ ଦେଇକି ପିଲା ଭଜନ କରିଛି ତା ହୃଦୟଟାକୁ ପରିବର୍ତ୍ତନ କରିପାରୁନେ, ଆମେ କଣ ଭଗବାନଙ୍କୁ ପାଇପାରିବା? ଏତେ ଅଭିମାନ କଲେ ହବନି। ମନ୍ଦିର କର, ମଠ କର, ପାଠ କର, ପ୍ରବଚନ ଦିଅ, ତୁମେ ଯାହା କର, କୃଷ୍ଣ ହଉଛନ୍ତି ତାଙ୍କର ଯେ ଏଇ ସର୍ବଧର୍ମାନ ଷ୍ଟେଜକୁ ଆସିପାରିବା, ତାଙ୍କୁ ହିଁ ସେ ହିଁ କୃଷ୍ଣକୁ ପାଇବା, କୃଷ୍ଣ ତାଙ୍କର ହେଇଛି। ଗୋପୀମାନେ ସେ ସ୍ଥିତିକୁ ଆସିଥିଲେ ନା, ସେଥିପାଇଁ କୃଷ୍ଣ ତାଙ୍କୁ ସ୍ୱୀକାର କରିକି ବସ୍ତ୍ର ଦେଲେ, ବସ୍ତ୍ର ଦେଲା ପରେ ଲଜ୍ଜା ପୁଣି ବଢ଼ିଗଲା, କିନ୍ତୁ ସେମାନେ ଚାହୁଁଥିଲେ କୃଷ୍ଣଙ୍କର ପାଦ ପଦ୍ମକୁ ସ୍ପର୍ଶ କରିବା ପାଇଁ। କୃଷ୍ଣ କହିଲେ ନା, ବର୍ତ୍ତମାନ ନାହିଁ, ତୁମ ସୁଯୋଗ ଦେବି, ଆସୁଛି, ମୁଁ ପତି ହେବି, ତୁମେ ତୁମକୁ ସ୍ୱୀକାର କରିବି ଜଗତପତି ରୂପରେ, ଜଣକୁ ନାହିଁ। କୃଷ୍ଣ ପ୍ରାଇଭେଟଲି କିଛି କରୁନାହାନ୍ତି, ସ୍ୱାମୀ ସ୍ତ୍ରୀଙ୍କର ଲାଇଫ ସବୁବେଳେ ପ୍ରାଇଭେଟ ଲାଇଫ, ପବ୍ଲିକ ଲାଇଫ ପ୍ରାଇଭେଟ ଲାଇଫ। ଯଦି କେହି କୁହନ୍ତି କୃଷ୍ଣଙ୍କର ଦୋଷ ଅଛି, ଗୋଟେ ପଏଣ୍ଟର କାଟି ଉଡ଼େଇ ଦିଆଯିବ ତୁମକୁ, ଯିଏ ସର୍ବଧର୍ମାନ କଥା କହିଛନ୍ତି ଏ ସଂସାରରେ କେହି କେହି ଜଗତରେ ସର୍ବଧର୍ମାନ କଥା କହିନାହାନ୍ତି, ପରିତ୍ୟଜ୍ୟ ଯିଏ ସବୁ ଧର୍ମକୁ ଛାଡ଼ିବା ପାଇଁ କହିଛନ୍ତି, ତାହେଲେ ତାଙ୍କ ପାଖରେ ଏତେ ଶକ୍ତି ରହିଛି ସବୁ ଧର୍ମର ଫଳଟାକୁ ସେ ଦେଇପାରିବେ। ସବୁ ଧର୍ମ ତୁ ଛାଡ଼ି ଦେଉଛ ନା, ଦୋଷ ଲାଗିବ ନା, ସବୁ ଧର୍ମର ଫଳକୁ ସେ ଦେଇପାରିବେ ତାଙ୍କର ଶରଣ କଲେ। ଯଦି କୃଷ୍ଣଙ୍କର ଭୁଲ ହେଇଯାଆନ୍ତା, ଯଦି ସେ ଦି ଚାରିଟା ଝିଅକୁ ନେଇକି ତାଙ୍କ ନାଚିଥାନ୍ତେ, ଯଦି ରାସରେଳାକୁ ଲୋକମାନେ କୃଷ୍ଣଙ୍କର ଭୁଲ ହେଇଥାନ୍ତା, ଯଦି ଦୁଇ ଚାରିଟା ଗୋପୀମାନେ ସ୍ନାନ କରୁଥାନ୍ତେ କୃଷ୍ଣ ସେଠିକି ଯାଇଥାନ୍ତେ, କେତେ ଗୋପୀ ଥିଲେ? କୃଷ୍ଣ ଯେତେବେଳେ ଗୋପୀମାନେ ଯେତେବେଳେ ସ୍ନାନ କରୁଥିଲେ କେତେ ଗୋପୀ ଥିଲେ? ଅନନ୍ତ ଗୋପୀ ଥିଲେ। ବ୍ରଜର ସମସ୍ତ ଗୋପୀ ଯେଉଁମାନେ ବିବାହ ଯାତ୍ରା ସେମାନେ ସବୁ ଆସିଥିଲେ, କୃଷ୍ଣଙ୍କର ପ୍ରାଇଭେଟ ଲାଇଫ କିଛି ନାହିଁ। ରାଧାରାଣୀଙ୍କ ହସ୍ପିଟାଲ ରୁହନ୍ତି ତାହେଲେ ସେଠି ବି ଲଳିତା ବିଶାଖା ଅଛନ୍ତି, ତୁମେ ଯେତେବେଳେ ତୁମ ସ୍ତ୍ରୀ ସାଙ୍ଗରେ ରହୁଛ କେତେ ଜଣ ରହୁଛନ୍ତି ମେଡ ସର୍ଭାଣ୍ଟ? ଗୋଟେ ଗୋଟେ କଥା ତାଙ୍କୁ ଉଡ଼େଇ ଦିଆଯିବ, ତୁମେ ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କର। ତୁମେ ହିନ୍ଦୁ ହେଇକି କେମିତି ତୁମେ ଭଗବାନ ସବୁ ଏ ଜିନିଷ କହୁଛ? ତୁମେ ଖାଲି ନାମକୁ ହିନ୍ଦୁ ବୋଲି କହୁଛ, ଧର୍ମ କଣ ତୁମେ ଜାଣ? କହିଲେ ଦେଖିବେ ଆପଣଙ୍କ ବେଡରୁମ୍ ଭିତରେ ଆପଣ ଆପଣ ଶୋଇଥିବେ, ଆପଣଙ୍କ ପାଖରେ କୋଉ ସର୍ଭାଣ୍ଟ ରହିବ? ସ୍ୱାମୀ ସ୍ତ୍ରୀ ଦିନ ରହିଥିବେ, ଆପଣଙ୍କୁ ଦାସ ଦାସୀ ରହିବ? ଆପଣ ପ୍ରାଇଭେଟ ଲାଇଫ ନା, ଆପଣ ଶୋଇବା ପୂର୍ବରୁ ଲକ୍ କରିଦେଉଛ, ଲୋକ ଲକ୍ କରି ଶୋଇଛି, କାଳେ ଆମ ରୁମ୍ କେ ପଳେଇ ଆସିବ? ଆମେ ସ୍ୱାମୀ ସ୍ତ୍ରୀ ନା, ଭଗବାନ ରାଧାରାଣୀ ରାଧାରାଣୀ କୃଷ୍ଣ ଶୟନ କରନ୍ତି, ମଞ୍ଜୁରୀ ମାନେ ସବୁ ଚାରି ଘର ଥାନ୍ତି, କେମିତି ପସିବଲ? ପ୍ରାଇଭେଟ ଲାଇଫ ବୁଝିପାରିବେନି, ସେଥିପାଇଁ ଭଗବାନ କୃଷ୍ଣ କେହି ବୁଝିପାରିବେନି। ସେ ଭଗବାନ କହିଲେ ଜନ୍ମ କର୍ମ ସମୟ ଦିବ୍ୟମ ଏବଂ ଯୋଉବେଦୀ ତତ୍ଵତ, ମତେ ତୁମେ ତତ୍ଵରେ ବୁଝିବାକୁ ପଡ଼େ। ତତ୍ଵଟା କଣ? ବୁଦ୍ଧି ନୁହେଁ, ତତ୍ଵର ଅର୍ଥ ବୁଦ୍ଧିମାନ ଲୋକ ନୁହେଁ, ଯେ ବହୁତ ଶାସ୍ତ୍ର ପଢ଼ିଦେ ସେ ତତ୍ଵ ଜାଣିଦେ, ସେଟା ବିକାର କଥା। ବହୁତ ଶାସ୍ତ୍ର ପଢ଼ିବା ଲୋକ ତତ୍ଵ ଜାଣେ ନା, ବହୁତ ଲୋକ ଜାଣିବା ଲୋକ, ବହୁତ ଲୋକ ଅଛନ୍ତି ଭାରତ ବର୍ଷରେ ଯେଉଁମାନେ ବହୁତ ଶାସ୍ତ୍ର ପଢ଼ିକି ବହୁତ କିଛି ଜାଣିଛନ୍ତି, ସେଟା ତତ୍ଵ ନୁହେଁ। ତତ୍ଵାଚାର୍ଯ୍ୟଙ୍କର କୃପାରେ ତତ୍ଵଟା ରିଭିଲ୍ଡ ହବ। ଏ ଗୁହ୍ୟ ରାଜ ବିଦ୍ୟା ରାଜ ଗୁହ୍ୟମ ପବିତ୍ର ଇଦମ ଉତ୍ତମ, ଏଟା କନଫିଡେନ୍ସିଆଲ ନଲେଜ, ଏଟା କୃପାରେ ଆସେ ତତ୍ଵଟା, ତତ୍ଵଟା କୃପାରେ ତାହେଲେ ତୁମେ ଜାଣିପାରିବ। ବୁଦ୍ଧି ଦ୍ୱାରା ଏଇଟା ହବନି, ସେସବୁ କିଛି ହବନି। ଆଉ ସେତେବେଳେ ତତ୍ଵ ତୁମେ ପ୍ରାପ୍ତ ହବ ଯେତେବେଳେ ଏଇ ଷ୍ଟେଜକୁ ଆସିବ, ତୁମେ ଆଚାର୍ଯ୍ୟଙ୍କର ଚରଣ କମଳେ ସମ୍ପୂର୍ଣ୍ଣ ଶରଣ ଯିବ, ସର୍ବଧର୍ମାନ ପରିତ୍ୟାଜ ଏଇ ପ୍ରିନ୍ସିପଲ ସବୁବେଳେ ବିଗିନିଂରୁ ରହିବ। ଏଇଟା ବିଗିନିଂରୁ ସବୁ ଛାଡ଼ିଲ, ସବୁ ଛାଡ଼ିଲ କୃଷ୍ଣଙ୍କୁ ନିବେଦନ କଲ, ଏଇଟା ରହିଲେ ସେ ଜିନିଷଟା ସବୁ ରିଭିଲ୍ଡ ହବ, ସୁରୁ ଚାଲିଛି ସେମାନେ ହେଇପାରିବେ। ତାହେଲେ କେମିତି କୃଷ୍ଣ ଆମେ ଜାଣିବା? ଗୋପୀମାନେ ସବୁ ସ୍ଥିତିକି ଯାଇଥିଲେ, ପ୍ରାପ୍ତ ହେଲେ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାଏ ଗୌତମ ଆନନ୍ଦେ।